भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कन्ध अष्टादश अध्याय श्लोक 25 पदानि तस्याखिल लोकपाल पदानि तस्याखिल लोकपाल किरीटदुष्टामलपादरेण ददर्श गोष्ठे किति कौतुकानि ददर्श गोष्ठे किति कौतुकानि विलक्षितान्यां बुजवांकुशादे पदानि तस्याखिल लोकपाल किरीटदुष्टामलपादरेण ददर्श गोष्ठे किति कौतुकानि पदानि तस्याखिल लोकपाल किरीटदुष्टामलपादरेण ददर्श गोष्ठे किति कौतुकानि ददर्श गोष्ठे किति कौतुकानि विलक्षितानि च जुगांसादेहि पदानि चरण चिन्ह तस्य शंकर अखिल समस्त लोक ग्रह लोक पाल बालकंक द्वारा किरीट श्रीमानक मुकुट दुष्ट धारण करती अमल अमल आदरेण आदरेण पदतुली ददश अक्रुरा दर्शन कले गोष्ठे गोष्ठरे क्षिति पृथ्वी कौतुकानी अपूर्वरूपे अलंकृत विलक्षितानी चिन्हित अब्ज पद द्वारा जब अब्ज मैंने पद्म द्वारा जब जब अंकुश अंकुश आदि इत्यादि कारण बात निकल लोकपाल मैंने से किरीटर जहाँ का चरण धारण करती से पदचिन्ह अपूर्व गोष्ठ दर्शन कले पद्म जब अंकुशादि चिन्हित भगवान को स्वतंत्र से पदचिन्ह ಭೂಮಿಗೂ ಅಪೂರ್ವ ಸೌಂದರ್ಯದಲ್ಲಿ ಮಂಡಿತ ಕಟ್ಟಿಲ್ಲ. ಶುಭರ್ಕೊಂಡ್ರೆ ಕಟ್ಟಿಲ್ಲ. ತದ್ದರ್ಶನಾಲ್ಲಾದ ವಿಭ್ರತ ಸಂಭ್ರಮ ಪ್ರೇಮೋಟ ರೋಮಾಸು ಫಲಾಪ್ರೇಕ್ಷಣ ರಥಾದ ವಸ್ಪಂದ್ಯ ಚೇಸು ಶ್ರೇಷ್ಠ ಪ್ರಭೋರಮ್ಯು ಪ್ರಭೋರಮಣ್ಯಂಗ್ರಿ ರದಾಂ ಸಹು ಇತಿ. ಅರ್ಥಾತ್ ಭಗವಾನ್ ಪದತಿನ ದರ್ಶನ ಆನಂದರೆ ಚಂಚಳ ಹೋಗಿ ಶುದ್ಧ ಪ್ರೇಮ ಬಸತ ಸೇ ರೋಮಾಂಚಿತ ಹೇಳೆ ಏನೋ ತಾಂಕ ನಾಯಣ ದೂಜಿ ಅಶ್ರುಪೂರ್ಣ ಹೋಗಿಲ್ಲ. ಅಪೂರ್ವ ರಥರು ಡೈಪಡಿ ಲೈಪಡಲೆ ಆಹಾ ಏ ಏಹಾ ಆಮ ಪ್ರಭುಂಕರ ಪದ್ಧತಿಯ ಬಿಳ್ಕಣ ಬಳಿ ಚಿತ್ಕಾರ ಕಲಿ ಈ ಪದ್ಧತಿನ ಉಪರೆ ಗಡಿಬಾಕು ಲಾಗಲೆ ସବୁ ଜୀବଙ୍କର ଜୀବନର ଉଦ୍ଦେଶ୍ୟ ହେଉଛି ଏଇ ଆନନ୍ଦ, ଯାହା କଂସ ନିର୍ଦ୍ଦେଶ ପାଇବା ପରେ ସମସ୍ତ ଦମ୍ଭ ଭୟ ଅନୁତାପ ପରିତ୍ୟାଗ କରି ଶ୍ରୀକୃଷ୍ଣଙ୍କ ଦର୍ଶନ ଶ୍ରବଣ ଓ ସ୍ମୃତି ବର୍ଣ୍ଣନାରେ ମଗ୍ନ ହୋଇ ଅକ୍ରୂର ଅର୍ଜନ କଲେ. ଭାଗବତ କୁହାଯାଉଛି ଯେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବର୍ଣ୍ଣନା କରିଛନ୍ତି ଯେ ଅକ୍ରୂର ଅକପଟରେ ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ପ୍ରେମ ପ୍ରଦର୍ଶନ କରି ଭୟ ପରିତ୍ୟାଗ କରିଥିଲେ. ଯଦିଓ ସେ ବା ତାଙ୍କ ପରିବାର କ୍ରୋଧ କଂସ ଦ୍ୱାରା ଦଣ୍ଡିତ ହୋଇପାରନ୍ତି, ଅକ୍ରୂର ସମାଜରେ ଜଣେ ସମ୍ଭ୍ରାନ୍ତ ସଦସ୍ୟ ହେବା ସତ୍ତ୍ୱେ ବି ବୃନ୍ଦାବନର ସାମାନ୍ୟ ଗ୍ରାମବାସୀ ଗୋପାଳମାନଙ୍କର ଆରାଧନା କରି ଦମ୍ଭ ତ୍ୟାଗ କରିଥିଲେ ଏବଂ କଂସ ରାଜାର ହାତରେ ବିପଦଗ୍ରସ୍ତ ତାଙ୍କ ଗୃହ ପତ୍ନୀ ଓ ପରିବାର ପାଇଁ ଅନୁତାପ କରିବା ପରିତ୍ୟାଗ କରିଥିଲେ. ଏହି ସମସ୍ତ କିଛି ପରିତ୍ୟାଗ କରି ସେ ଭଗବାନଙ୍କ ଚରଣ କମଳ ଧୂଳିରେ ପଡ଼ୁଥିଲେ. ହରେ କୃଷ୍ଣ. ତେଣୁ ଇଏ ଦଶମ ସ୍କନ୍ଧ 38 ଅଧ୍ୟାୟ, ଇଏ 36 ଅଧ୍ୟାୟରୁ 41 ଅଧ୍ୟାୟ ପର୍ଯ୍ୟନ୍ତ ଇଏ ଅକ୍ରୂଢ଼ଙ୍କର କଥା ଚାଲିବ. ଅକ୍ରୂଢ଼ ହେଉଛନ୍ତି ଭଗବାନଙ୍କର ଭକ୍ତ. ତା ବ୍ୟତୀତ ଅକ୍ରୂଢ଼ ଆମର ଯେଉଁ 9ଟି ରହିଛି ଭକ୍ତିର ଅଙ୍ଗ, ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଚ୍ଚନ ବନ୍ଧନ ଦାସ୍ୟ ସଖ୍ୟ ଆତ୍ମନିବେଦନ, ଏ ଯେଉଁ ଭକ୍ତିର 9ଟି ଅଙ୍ଗ ରହିଛି, ଏହି ଅଙ୍ଗମାନଙ୍କ ଭିତରେ ଯେଉଁ ବନ୍ଧନ ଅଙ୍ଗଟି ରହିଛି ବା ବନ୍ଦନା କରିବା, ସ୍ତୁତି କରିବା, ପ୍ରାର୍ଥନା କରିବା, ଏଥିରେ ଇଏ ହେଉଛନ୍ତି ଆଚାର୍ଯ୍ୟ. ଅକ୍ରୂଢ଼ ହେଉଛନ୍ତି ଆଚାର୍ଯ୍ୟ. ଭକ୍ତିର ଗୋଟିଏ ଗୋଟିଏ ଅଙ୍ଗ ଯାଦନ କରି ଜଣେ ଜଣେ ସିଦ୍ଧି ପ୍ରାପ୍ତ ହୋଇଯାଇଛନ୍ତି. ଯେଭଳି ଆମର ପରୀକ୍ଷିତ ମହାରାଜ ଶ୍ରବଣ ମାଧ୍ୟମରେ ଆମର ମଧ୍ୟ ସ୍ୱାମୀ ସୁନ୍ଦର ବର୍ଣ୍ଣନା କରାଯାଇଛି ଯେ ପରୀକ୍ଷିତ ଶ୍ରବଣୀ ଅଭବତ ବୟାସଖୀ କୀର୍ତ୍ତନୀ, ବୟାସଖୀ କରି ଶ୍ରୀକୃଷ୍ଣ ଗୋସ୍ୱାମୀ କୀର୍ତ୍ତନ କରି ଭଗବାନ ପ୍ରାପ୍ତ ହୋଇଗଲେ. ସେହିଭଳି ଭାବରେ ସ୍ମରଣ କିଏ କରୁଥିଲେ ନା ପ୍ରହ୍ଲାଦ ମହାରାଜ, ସବୁବେଳେ ଭଗବାନଙ୍କ ବିଷୟରେ ସ୍ମରଣ କରୁଥିଲେ. ପାଦ ସେବନ କିଏ, ଆମ ନାଁ ଭଗବାନ ପାଦ ସେବନ, ପାଦ ସେବନ ହେଉଛନ୍ତି କିଏ, ଲକ୍ଷ୍ମୀଦେବୀ ହେଉଛନ୍ତି ଆଚାର୍ଯ୍ୟ ବା ଆଚାର୍ଯ୍ୟ ପାଦ ସେବନ. ତାପରେ ଦାସ୍ୟ କବିପତି ଦାସ୍ୟ ହନୁମାନ ଦାସ୍ୟରେ ଭଗବାନ ପ୍ରାପ୍ତ ହେଲେ କବିପତି ଦାସ୍ୟ. ତାପରେ ସଖ୍ୟ ଅର୍ଜୁନ ସଖୀ ମଧ୍ୟ ଏକ ଶ୍ରଦ୍ଧାରେ ଅର୍ଜୁନ କହିଛନ୍ତି କେମିତି ମୁଁ ଆପଣଙ୍କ ସହିତ ସଖ୍ୟ ସମୟରେ ସମ୍ମତ ହେଇ ଆପଣଙ୍କୁ ବହୁତ ଅପମାନ କରିଛି, ମୋତେ ସେ କ୍ଷମା କରନ୍ତୁ, କେଉଁ ଭାବରେ ସ୍ତୁତି କରିଛନ୍ତି, କ୍ଷମା ପ୍ରାର୍ଥନା କରିଛନ୍ତି. ତାପରେ ସଖ୍ୟ ଦାସୀ ସଖ୍ୟ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ ଅର୍ଜୁନ, ଅର୍ଜୁନ କିଏ କରୁଥିଲେ ନା କୁଚୁ ମହାରାଜ. ଭାଗବତଙ୍କ ଚତୁର୍ଥ ସ୍କନ୍ଧରେ କୁଚୁ ମହାରାଜଙ୍କ କଥା ଆସିବ, ଭଗବାନଙ୍କୁ ସୁନ୍ଦର ଭାବରେ ଅର୍ଚ୍ଚନା କରିଛନ୍ତି, ଭଗବାନ ସ୍ତୁତି ମଧ୍ୟ କରିଛନ୍ତି, କିନ୍ତୁ ବିଶେଷ ଭାବରେ ସେ ଅର୍ଚ୍ଚନାରେ ପ୍ରସିଦ୍ଧ ଆଚାର୍ଯ୍ୟ ହେଉଛନ୍ତି ସେ ଅର୍ଚ୍ଚନା. ଆମର ଅର୍ଚ୍ଚନା ହେଉଛି, ଅର୍ଚ୍ଚନା ହେଉଛି ପ୍ରକୃତରେ ଦ୍ୱାପର ଯୁଗର ଯୁଗ ଧର୍ମ ଦ୍ୱାପରେ ପରିଚର୍ଯ୍ୟା ୟା ତେଣୁ ଏ ଅର୍ଚ୍ଚନାରେ ସିଦ୍ଧିଲାଭ କରିଥିଲେ ବା ଆଚାର୍ଯ୍ୟ ହେଉଛନ୍ତି ଉକ୍ତ ମହାରାଜ, ବନ୍ଧନରେ ହେଉଛନ୍ତି ଅକ୍ରୁଡ଼, ଅକ୍ରୁଡ଼ସ୍ତୁ ଅଭିବନ୍ଧନୀ, ହେଉଛନ୍ତି ଭଗବାନଙ୍କ ବନ୍ଧନରେ ବହୁତ ପ୍ରସିଦ୍ଧ। ଦଶମ ସ୍କନ୍ଧ ଚାଳିଶ ଅଧ୍ୟାୟରେ ତାଙ୍କର ସବୁ ସ୍ତୁତି ଆସିବ, ସବୁ ସ୍ତୁତି କରିଛନ୍ତି ଭଗବାନ ଦର୍ଶନ କରିଛନ୍ତି। ଅକ୍ରୁଡ଼ ଘାଟ ରହିଛି ବୃନ୍ଦାବନରେ, ଆପଣ ଯିବେ ସେ ରହିଛି ଅକ୍ରୁଡ଼ ଘାଟ, ଯେଉଁଠି ଯେଉଁ ସ୍ନାନ କରୁଥିଲେ ଅକ୍ରୁଡ଼ ଭଗବାନ ନେଇଯାଉଥିଲେ, ସେହି ସମୟରେ ଯମୁନା ଘାଟରେ ଯେଉଁ ସ୍ନାନ କରୁଥିଲେ ଅକ୍ରୁଡ଼ ଘାଟ ବୋଲି କୁହାଯାଉଛି, ସେଇ ଘାଟରେ ସେ ଭଗବାନଙ୍କୁ ଜଳ ଭିତରେ ଦର୍ଶନ କଲେ, ଦର୍ଶନ କରି ସେ ଭଗବାନଙ୍କୁ ସବୁ ସ୍ତୁତି କରିଛନ୍ତି। ତେଣୁ ଅକ୍ରୁଡ଼ ଜଣେ ମଧ୍ୟ ମହାଭାଗବତ। ତେଣୁ ଏହିଭଳି ଭାବରେ ଅର୍ଜୁନ ବନ୍ଧନ ଦାସ୍ୟ ହେଉଛନ୍ତି କବିପତି ଦାସେ, ସଖ୍ୟ ହେଉଛନ୍ତି ଅର୍ଜୁନ, ଏବଂ ଦାସ ସଖ୍ୟ ଆତ୍ମନିବେଦନ ହେଉଛନ୍ତି ବଳି ମହାରାଜ। ବଳି ମହାରାଜ ଜଣେ ମହାଜନ ଭାଗବତ ଅଷ୍ଟମ ସ୍କନ୍ଧରେ ତାଙ୍କ କଥା ଆସିବ, ପନ୍ଦର ଅଧ୍ୟାୟ ବିଶେଷ ଭାବରେ ଏଇ ନଅଟି ଅଧ୍ୟାୟରେ ବଳି ମହାରାଜ ବିଷୟରେ ବର୍ଣ୍ଣନା କରାଯାଇଛି। ବଳି ବାହନ ଚରିତ ଆମର ମହାରାଜ ସେଠି ବଳି ବାହନ ଚରିତ କହୁଛନ୍ତି, ଆମର ଭାସ୍କାରେ ହରିଦ୍ୱାର ମହାରାଜ କଥା କହୁଛନ୍ତି କାର୍ତ୍ତମାର ହେଲା। ତେଣୁ ଅକ୍ରୁଡ଼ ଯେଉଁ ଆସୁଛନ୍ତି ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଉଛି ଅକ୍ରୁଡ଼ ପ୍ରସଙ୍ଗ କଥା, କାହିଁକି ନା ଭଗବାନଙ୍କର ଏଗାର ବର୍ଷ ପାଖାପାଖି ଲୀଳା ହେଇଗଲାଣି ବୃନ୍ଦାବନରେ। ତେଣୁ ଭଗବାନଙ୍କର ତିନୋଟି ଲୀଳା ରହିଛି ପ୍ରସିଦ୍ଧ ଲୀଳା, ଗୋଟେ ହେଉଛି ବୃନ୍ଦାବନ ଲୀଳା, ମଥୁରା ଲୀଳା, ଆଉ ଗୋଟେ ହେଉଛି ଦ୍ୱାରକା ଲୀଳା। ଭଗବାନ ଏଗାର ବର୍ଷ କାଳ ଲୀଳା କରିଛନ୍ତି ବୃନ୍ଦାବନରେ, ତାପରେ ମଥୁରାକୁ ଆସିଲେ, ମଥୁରାରେ କେତେ ବର୍ଷ ଲୀଳା କରିଛନ୍ତି, ଅଠର ଥର ଆକ୍ରମଣ କରିଛନ୍ତି ଜରାସନ୍ଧ, ତେଣୁ ପାଖାପାଖି ଅଠର ବର୍ଷ କି କମ୍ ଆଉ କି ହେଇପାରେ, ସେତିକି ବର୍ଷ ମଥୁରାରେ ଲୀଳା କରିଥିଲେ ଏବଂ ଶହେ ବର୍ଷରୁ ଅର୍ଦ୍ଧ ଲୀଳା କରିଥିଲେ ଦ୍ୱାରକାରେ। ଏଭଳି ଭାବରେ ଶହେ ଅଣତିରିଶ ବର୍ଷ କାଳ ଭଗବାନଙ୍କର ଲୀଳା ହୋଇଥିଲା ଏ ଧରାଧାମରେ। ପାଞ୍ଚ ହଜାର ପାଞ୍ଚଶହ ବର୍ଷ ତଳେ ଭଗବାନଙ୍କୁ ଆସିଥିଲେ, ଶହେ ପଚିଶ ବର୍ଷରୁ ଉର୍ଦ୍ଧ ବି କୁହାଯାଇଛି ଭାଗବତ ଏକାଦଶ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ବ୍ରହ୍ମାଦି ଦେବତାମାନେ ସ୍ତୁତି କରିଛନ୍ତି ଭଗବାନଙ୍କୁ। ତେଣୁ ଏଇ ଛତିଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି ଯେ ନାରଦମୁନି ଯାଇ କଂସକୁ କହୁଛନ୍ତି ଯେ ତୁମର ଶତ୍ରୁ ପ୍ରକୃତରେ ଯିଏ ହେଉଛନ୍ତି ନନ୍ଦ ମହାରାଜଙ୍କ ପୁତ୍ର ଯିଏ କୃଷ୍ଣ, ସିଏ ପ୍ରକୃତ ନନ୍ଦ ମହାରାଜଙ୍କ ପୁତ୍ର ନୁହନ୍ତି, ସିଏ ହେଉଛନ୍ତି ବସୁଦେବଙ୍କ ପୁତ୍ର, ତେଣୁ ତୁମେ ତାଙ୍କୁ ଏଇଠିକି ଆଣି ହତ୍ୟା କର, ଏଇଭଳି ଭାବରେ କହିଛନ୍ତି ନାରଦମୁନି। ତେଣୁ ନାରଦଙ୍କ କଥା ଶୁଣିଲେ ଯେ କହିବ ଏ କଳି ଲଗେଇଲେ ବୋଲି ଭଗବାନ, ସେଥିପାଇଁ ଭଗବାନଙ୍କ ପାଖରେ ସ୍ତୁତି କରିଛନ୍ତି ସତୀଶ ସଇଁତିରିଶ ଅଧ୍ୟାୟରେ ସବୁ ସ୍ତୁତି କରିଛନ୍ତି। ଯାହା ହଉ ଭଗବାନ ଲୀଳା ସମ୍ପାଦନ ସେ କରୁଛନ୍ତି, ଲୀଳା ଯେଉଁଭଳି ଭାବରେ ହବ ତାଙ୍କର ଭକ୍ତମାନେ ତାଙ୍କ ଲୀଳାରେ ସହାୟକ କରନ୍ତି। ଏଠି ଯେଉଁ ବୃନ୍ଦାବନ କ'ଣ ଭୁବନେଶ୍ୱରରେ ଏଠି ଯେଉଁ ଲୀଳା ଚାଲିଛି ଏ ଲୀଳ ଭଗବାନଙ୍କ ଲୀଳାରେ ତାଙ୍କର ଭକ୍ତମାନେ ସାହାଯ୍ୟ କରୁଛନ୍ତି। ତେଣୁ ଅକ୍ରୁଡ଼କୁ କଂସ ଏଭଳି ଭାବରେ ସବୁ ସନ୍ଦେଶ ଦେଇଛନ୍ତି ଯେ ତୁମେ ଯାଅ କୃଷ୍ଣ ବଳରାମଙ୍କୁ ଆଣିବ, ଗୋଟେ ସୁନ୍ଦର ସୁବର୍ଣ୍ଣ ରଥ ନିର୍ମାଣ କରିଛନ୍ତି ଏବଂ ସେହି ସୁବର୍ଣ୍ଣ ରଥରେ ତାଙ୍କୁ ଆଣିବ, କୃଷ୍ଣ ବଳରାମ ଦେଖିକି ଆଶ୍ରୟ ଦେଇ ବା ଆଗ୍ରହ ପ୍ରକାଶ କରିବେ ଆସିବା ପାଇଁ, ରଥ ଦେଖିକି ପ୍ରଲୋଭିତ ହେଇଯିବେ, ଏଇଭଳି ଭାବରେ ଭାବି କଂସ ସେ ରଥଟି ନିର୍ମାଣ କରିଥିଲେ। ତେଣୁ ଅକ୍ରୁଡ଼ ସେ ରଥରେ ଆସୁଛନ୍ତି, ସତୀଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି କଂସ ଏହିଭଳି ଭାବରେ ତାଙ୍କର ସନ୍ଦେଶ ପ୍ରଦାନ କରିଛନ୍ତି ଅକ୍ରୁଡ଼କୁ। ତେଣୁ ଅକ୍ରୁଡ଼ କହିଛନ୍ତି ଆପଣ ଯାହା କରିଛନ୍ତି ଯେ ତୁମ ସ୍ୱାଗତ ମାର୍ଜନ, ତୁମେ ଯେଉଁ ଆପଣ ଯାହା ସବୁ କହୁଛନ୍ତି ଆପଣଙ୍କର ବିପଦକୁ ଦୂର କରିବା ପାଇଁ ଏଇଟା ଠିକ୍ ଅଛି, ଭଲ କଥା କହୁଛନ୍ତି, ଚିନ୍ତା କରିଛନ୍ତି, କିନ୍ତୁ ସିଦ୍ଧ ଅସିଦ୍ଧ ସମବୁଦ୍ଧା ଦୈବଂ ହିଁ ପ୍ରସାରଣ, ସିଦ୍ଧି ଅସିଦ୍ଧି ବିଷୟରେ କହିହେବ ନାହିଁ, କାରଣ ଭଗବାନଙ୍କ ଇଚ୍ଛାରେ ସବୁ ହେବ, ଆମ ଇଚ୍ଛାରେ ହେବ ନାହିଁ। ତେଣୁ ରାଜନ ମନୀଷିତ ସଦ୍ୟ ସମ୍ୟକ ସଦ୍ୟକ, ଆପଣ ଯାହା ମନ କରିଛନ୍ତି ବା ମାନେ ଚିନ୍ତା କରିଛନ୍ତି ସେଇଟା ଠିକ୍ ଅଛି, ଏଇଭଳି ଭାବେ କହି କଂସଠାରୁ ବିଦାୟ ନେଇକରି ଆସିବେ, ଅକ୍ରୁଡ଼ ଆସିବେ। ଏକାଦଶୀ ତିଥିରେ ଏ ଘଟଣାଟି ହୋଇଥିଲା। ତେଣୁ ସଇଁତିରିଶ ଅଧ୍ୟାୟରେ ଭଗବାନଙ୍କର ଯେଉଁ ନାରଦମୁନି ଆସି ଭଗବାନ ସ୍ତୁତି କରିଛନ୍ତି, ସେ ସବୁ ଭବିଷ୍ୟତବାଣୀ ଦେଇଛନ୍ତି କିଭଳି ଭାବରେ ଭଗବାନଙ୍କ ସବୁ ଲୀଳା ହେବ, ସବୁ ସ୍ତୁତିରେ ବର୍ଣ୍ଣନା କରିଛନ୍ତି ମଧ୍ୟ ଆପଣ ପ୍ରଭୁ। ଇଣ୍ଡାଇରେକ୍ଟଲି ଘୋଷଣା କରିଛନ୍ତି ପରୋକ୍ଷ ଭାବରେ ଯେଉଁ ଆପଣ ବସୁଦେବଙ୍କର ମଧ୍ୟ ପୁତ୍ର ଆପଣ ବସୁଦେବଙ୍କ ଲୀଳା ମଧ୍ୟ କରନ୍ତୁ ଇଣ୍ଡାଇରେକ୍ଟ ପରୋକ୍ଷ ଭାବରେ କହିଛନ୍ତି ଆମ ସ୍ତୁତିରେ ତେଣୁ ତା ଫଳରେ ଯେଉଁ ଲୀଳାକୁ ଯେହେତୁ ଆମର ଭକ୍ତିଗୁରୁ ନାରାୟଣ ସେ ମହାରାଜ କହୁଥିଲେ ଯେଉଁ କେସି ବଧ କରିଥିଲେ କେସି ଦେବତାକୁ ବଧ କରିଥିଲେ ଏବଂ ଆଉ କିଏ ନା ବେମାସରୁ ବଧ କରିଥିଲେ ଏଇ ଦୁଇଟି ଲୀଳା ହେଇଛି ସାଇଣ୍ଟିଷ୍ଟ ଅଧ୍ୟାୟରେ ବର୍ତ୍ତମାନ 38 ଅଧ୍ୟାୟ ବିଷୟରେ ଚାଲିଛି ଅଗ୍ରୁଣଙ୍କର ମନୋରଥ ଅଗ୍ରୁଣ ଆସୁଛନ୍ତି ମଥୁରାରୁ ବୃନ୍ଦାବନ ବେଶୀ ସମୟ ନୁହଁ ବେଶୀ ସମୟ ଲାଗିବନି ଚାଲିକିରି ଗଲେ ମଧ୍ୟ ଏତେ ସମୟ ଲାଗିବନି କିନ୍ତୁ ଅଗ୍ରୁଣ ଆସୁଛନ୍ତି ଘୋଡ଼ାରେ ଆପଣ ପ୍ରଭୁପାଦ ମହାରାଜଙ୍କର ଗୋଟେ ରହିଛି ଯେଉଁ ଭାଗବତ ଯେଉଁ ଲେଖିଛନ୍ତି ପ୍ରଭୁପାଦ ମହାରାଜ ଯେଉଁ ଭାଗବତ ଟ୍ରାନ୍ସଲେସନ୍ କରିଛନ୍ତି ଗୋଟାଏ ଡ୍ରାମାଟିକାଲ ପ୍ରେଜେଣ୍ଟେସନ୍ ଗୋଟେ ଅଛି ତା ଦେହରେ ଦେଖା କେମିତି ଆସୁଛି ଅଗ୍ରୁଣ ପଥରେ ଆସୁଛନ୍ତି ଘୋଡ଼ା କେମିତି ଘୋଡ଼ା ଶବ୍ଦ ହେଉଛି ଏସବୁ ରହିଛି ତେଣୁ ଯେଉଁ ଆସୁଛନ୍ତି ସକାଳୁ ସକାଳୁ ଆସିଛନ୍ତି ଏକାଦଶୀ ପରଦିନ ଦ୍ୱାଦଶୀ ଦିନ ଆସୁଛନ୍ତି କାରଣ ସେ କରିନାହାନ୍ତି ତେଣୁ ମନୋରଥ କରିଛନ୍ତି ଭଗବାନଙ୍କୁ ଦର୍ଶନ କରିବି ଏଇଭଳିଆ ମନୋରଥ କରି ଆସୁଛନ୍ତି ଭଗବାନଙ୍କର ଯେଉଁମାନେ ଭଗବାନ ଭକ୍ତ ବିଶେଷ ଭାବରେ ଯେଉଁମାନେ ଉନ୍ନତ ଭକ୍ତ ଉନ୍ନତ ସ୍ଥିତି ଅଛନ୍ତି ସେମାନେ ସବୁବେଳେ ଭଗବାନଙ୍କର ଲୀଳାରେ ମଗ୍ନ ଥାଆନ୍ତି ସବୁବେଳେ ଭଗବାନଙ୍କ ଚିନ୍ତା କରିଥାନ୍ତି ବିଭିନ୍ନ ଯେକୌଣସି କାର୍ଯ୍ୟ ହେଉ ନା କାହିଁକି ସେ ଭଗବାନଙ୍କର ଉଦ୍ଦେଶ୍ୟରେ ହିଁ ସେ କାର୍ଯ୍ୟ ସବୁ କରିଥାନ୍ତି ଯଦି ପାପଙ୍କର କଳାସ ବିଳାସ ହତ୍ୟା କର୍ମାଶ୍ରୟ ଗଠିତ ଗଠନ୍ତୁ ତଦ୍ୱନ୍ୟୁକ୍ତ ମତ ଯୋଗ ସୋଦାଗଣ ସ୍ମରଣ ଭଜବାସ ଦେବ ଭାଗବତ ଚତୁର୍ଥ ସ୍କନ୍ଧରେ ଏକଥା ସନତ କୁମାର କହୁଛନ୍ତି ପୃଥ୍ ମହାରାଜ ଯେଉଁମାନଙ୍କର ଭଗବାନ ଭକ୍ତ ସେମାନେ ସବୁବେଳେ ଭଗବାନଙ୍କ ପାଦପଦ୍ମରେ ଲୀଳା ଚିନ୍ତନରେ ଥାଆନ୍ତି ଏବଂ ତାଦ୍ୱାରା ସେମାନେ ତାଙ୍କର କର୍ମାଶ୍ରୟ ବା କର୍ମଗ୍ରନ୍ଥକୁ ଛେଦନ କରିଦିଅନ୍ତି ପାଦପଙ୍କଜ କଳାସ ବିଳାସ ହତ୍ୟା ବହୁତ ସୁନ୍ଦର ଭାବରେ ଭଗବାନ ଲୀଳା ସବୁ ରହିଛି ସେହି ବିଷୟରେ ଧ୍ୟାନ କରି ସେମାନେ କର୍ମାଶ୍ରୟଣ ତାଙ୍କର ଯେଉଁ କର୍ମ ଗ୍ରନ୍ଥି ରହିଛି କର୍ମବନ୍ଧନ ରହିଛି ତାକୁ ଛେଦନ କରିଦିଅନ୍ତି କିନ୍ତୁ ତଦ୍ୱନ ଯୁକ୍ତ ମତ ଯେତେ ବିରୁଦ୍ଧ ଶ୍ରୋତାଗଣ ସ୍ମରଣ ଭଜବାସ ଦିଅନ୍ତି କିନ୍ତୁ ସେଭଳି ଜଣେ ଯେଉଁମାନେ ବ୍ରହ୍ମ ଚିନ୍ତନ କରନ୍ତି ସେଭଳି ତାଙ୍କର କର୍ମଗ୍ରନ୍ଥିକୁ ଛେଦନ କରିପାରନ୍ତି ନାହିଁ ଉପନ୍ଦ୍ର ତାଙ୍କ ଭାଗବତ କହୁଛନ୍ତି ଯେମିତି ଦେଖିବା ନଦୀର ଜଳ ନଦୀର ସ୍ରୋତକୁ ବନ୍ଦ କରିହେବ ନାହିଁ ନଦୀର ସ୍ରୋତ ସବୁବେଳେ ସ୍ରୋତ ଚାଲିଥିବ କିନ୍ତୁ ଆମର ଯେମିତି ଶରୀରରେ ଯେଉଁ କାମ ମୃଦ ଲୋଭ ମୋହ ସବୁ ରହିଛି ଏସବୁ ସ୍ରୋତ ଭଳି ଏଇଟାକୁ ଆମେ କେମିତି ବନ୍ଦ କରିବା ନା ଭଗବାନଙ୍କ ଲୀଳାରେ ଯେତେବେଳେ ମଗ୍ନ ହେଇକି ରହିବ ଯେମିତି ନଦୀ ନଦୀ ସମୁଦ୍ର ଆଡ଼କୁ ବହିଯାଉଛି ତେଣୁ ନଦୀର ସ୍ରୋତ ଯେଉଁ ସମୁଦ୍ରରେ ପ୍ରବେଶ କରୁଛି ସମୁଦ୍ରର ଢେଉ ପ୍ରବେଶ କରୁଛି ନଦୀ ଭିତରେ ତେଣୁ ଆଉ ସେତେବେଳେ ନଦୀରେ ଯେତେବେଳେ ସମୁଦ୍ରର ଜୁଆର ଆସି ପହଞ୍ଚାଉଛି ସେତେବେଳେ ନଦୀର ସ୍ରୋତ ଆଉ ଦେଖାଯାଉ ନାହିଁ ସମୁଦ୍ରର ଜୁଆର ଦେଖାଯାଉଛି ସେଇଭଳି ଭାବରେ ଜଣେ ଭକ୍ତ ଯେତେବେଳେ ଭଗବାନଙ୍କ ଲୀଳାରେ ମଗ୍ନ ହେଇକି ରହୁଛି ସେତେବେଳେ ତାର ଯେଉଁ ବିଷୟ ଚିନ୍ତନ ସବୁ ସେସବୁ ଚାଲିଯାଉଛି ଭଗବାନଙ୍କ ସେବାରେ ସେ ଚିନ୍ତନରେ ମଗ୍ନ ହେଇଯାଉଛି ତେଣୁ ଏଇଭଳି ଭାବରେ ଅକ୍ରୁଡ଼ ବିଭିନ୍ନ ମନୋରଥ ସବୁ କରୁଛନ୍ତି ମୁଁ ଯିବି ଏବଂ ସେ ଦେଖା ହେବ କୃଷ୍ଣ ବଳରାମ କେତେ ସୁନ୍ଦର ରୂପ ଦେହ ଭୂତାଙ୍କ ସେଠି କୁହାଯାଉଛି ପଦାନି ତସ୍ୟ ଖେଳ ଲୋକ ପାହାଡ଼ ଆପର ଶ୍ଲୋକ ଦେହଭୂତା 37 ଶ୍ଲୋକ କୁହାଯାଏ 27 ଶ୍ଲୋକ ତେଣୁ ଏଇଭଳି ଭାବରେ ବିଭିନ୍ନ ମନୋରଥ କରି ଆସୁଛନ୍ତି ସକାଳୁ ଆସୁଛନ୍ତି ଦ୍ୱାଦଶୀ ଭିତରେ ଧାରଣା କରିନାହାନ୍ତି ଆମର ଭକ୍ତ ନାରାୟଣ ସେମାନେ କହୁଥିଲେ ତେଣୁ ସେ ଯେଉଁ ଆସୁଛନ୍ତି ଚିନ୍ତା କରୁଛନ୍ତି ମୁଁ ଯିବି ଆମେ ସାଧାରଣତଃ ସମସ୍ତେ ଚିନ୍ତା କରୁଛେ କିନ୍ତୁ ଆମେ ଆମର ଚିନ୍ତାରେ ରହୁଛେ ଭଗ୍ନ ରହୁଛେ ଆମେ କେମିତି ଆମକୁ ପ୍ରାପ୍ତ ହେବା ସେଇଟା ସେ ଚିନ୍ତା କରୁଛେ କିନ୍ତୁ ଭଗବାନଙ୍କ ଚିନ୍ତା ଯେଉଁମାନେ କରନ୍ତି ଭଗବାନଙ୍କୁ କେମିତି ଭଗବାନଙ୍କ ସେବାରେ ନିଯୁକ୍ତ ରହିବା ଭଗବାନଙ୍କ ଦର୍ଶନ କରିବା ଭଗବାନ ଶ୍ରବଣ କରିବା ଇତ୍ୟାଦି ସେମାନେ ପ୍ରକୃତରେ ପ୍ରକୃତ ଆନନ୍ଦ ସେଠି ମିଳିବ ସମସ୍ତେ ମନୋରଥ କରୁଛନ୍ତି କିନ୍ତୁ ସବୁ ମନୋରଥ ଭଗବାନ ସାଂକ୍ସନ ନ କରିପାରନ୍ତି ବା ତାକୁ ପୂରଣ ନ କରିପାରନ୍ତି କିନ୍ତୁ ଭଗବାନଙ୍କ ଭକ୍ତଙ୍କର ମନୋରଥ ଭଗବାନ ପୂରଣ କରନ୍ତି ପର ଅଧ୍ୟାୟରେ କୁହାଯିବ ଯେ ଯେଉଁମାନେ କିମ୍ ଅଲଭ୍ୟ ଭଗବତୀ ପ୍ରସନ୍ନେ ଶ୍ରୀ ନିକେତନେ ତ तथापि तत्पर राजन नहीं बांधती किंचन भगवान को जो भक्त किसी अलभ्य ना किम अलभ्य भगवती प्रसन्न श्री निकेतन भगवान प्रसन्न ही गले भगवान होते श्री निकेतन श्री कहे लक्ष्मी शरीर बक्ष देश निवास कर तेणु भक्त कौन अलभ्य कौन अप्राप्य रही किंतु तथापि तत्पर राजन ये कौशन सुखद कौशन परिचित मारत हे राजन जो तत्पर जो भगवान भक्त से ही बांधते से मैंने निजपे किसी बांछा करते ना जमी आम भागवत वर्णना कर सालुक्य शास्त्री सारुप्य सामुप्य तुम दीयम गुणती बिना मत सेवन जाना प्रदेव कहते महादेव को जे भगवान भक्त भगवान भक्त जदिव भगवान प्रदान कर मुक्ति सालुक्य कहले भगवान जो लोक रही ज्ञानी मैंने अनेक जन्म धरी भगवान मुक्ति प्राप्त होने चेष्टा कर से पुणी सब निम्नतम बुद्धि जो साधु मुक्ति कहु चैतन्य चरितामृत कहुई जे कोटि ज्ञानी मत हाँ एक जन मुक्त कोटि ज्ञानी मान जन हूँ तो मुक्त हो पार कि भगवान से मुक्ति डाकिले भक्त से ग्रहण करते ना ये भक्त महात्म्य कपिलदेव मा कहते सारुख्य भगवान जो लोक रही से लोक को जीवा से गोटे मुक्ति शास्त्री भगवान भाई शक्ति जान प्राप्त हे शास्त्री भगवान जो लोक अच्छा निकट बास करवा सामीप्य गोटे मुक्ति सारुख्य शास्त्री सामीप्य सारुप्य भगवान भाई रूप भगवान रूप भाई रूप से प्राप्त हे एवं एकत्व भगवान सहित मिसी एक ही जाते साधु जो मुक्ति तेणु भगवान कहते दीयमान न गुणती मुझे देने से ग्रहण करते ना बिना मत सेवन जाना केवल से भगवान को सेवा करेंगे तेणु अक्रूर एक भाव में अनुरोध कर भगवान दर्शन करेंगे भगवान सहित कथा हे भगवान कि पाचड़ी ने सब क्या चिंता करना कर तेणु बर्तमान श्लोक कहुत एक श्लोक आलोचना करवा कौन पदा जो आसपति सन्ध्या श्लोक संध्या होगला सका बाहर थे भोर भोर संध्या होगला प्रश्न पचारे के समय लगे तेणु भगवान सब लीला अच्छे कहीपर नहीं भगवत गीता जो भगवान अर्जुन को कहते गीता कौन शख बाजी दुईपट शख बाजी जाए भगवान कहते अर्जुन को भगवत गीता सतश श्लोक कह समय लगे पूर्वधन अध घंटा भर सब कह भगवान लीला को ठीक भाव बुझीपर ना भगवान भक्त लीला को ठीक भाव बुझीपर ना कहीं भागवत आपणी दस पंचाध्याय वर्णना कर ब्रह्मरात्र उपावती भगवान जो रासलीला करते गोटे रात रासलीला करते कि रात ब्रह्माकर गोटे रात मिशि जाता ब्रह्माकर गोटे रात के 432 कोटी वर्ष तेणु भगवान लीला को आम आम मेटेरियाल कैलकुलेसन आम ये स्पिरिचुअल मैथमेटिक्स स्पिरिचुअल गणित अलग आम कह समय गला चाहे समय पहुंचा कथा कहीं ना वन प्लस वन इक्वल टू वन ये स्पिरिचुअल मैथमेटिक्स तेणु जो गुड़ा भाव में वर्णना करें साधु गुरु पाखु से भाव जो स्मरण करते श्रवण करते अनुसार आम बुझि नपाले आम जीव गोस्वामी तत्व सन्दर्भ में सब वर्णना करोटे बुझी हम ना सी सिद्धांत स्थापन कर संभव जा मनोरथ कर आसमान
ଭୋଷ୍ଟରେ ପହଞ୍ଚାଇଛନ୍ତି, ବୃନ୍ଦାବନ ପହଞ୍ଚାଇଛନ୍ତି, ଯେଉଁଠି ଭଗବାନଙ୍କର ପାଦପଦ୍ମର ଚିହ୍ନ ସବୁ ରହିଛି। ଭଗବାନଙ୍କର 19 ଚିହ୍ନ ରହିଛି, ଭଗବାନଙ୍କର ପ୍ରଶସ୍ତ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ଚିହ୍ନ ସବୁ। ସେ କଥା କୁହାଯାଉଛି ଯେତେବେଳେ ଦେଖିଦେଲେ ଚିହ୍ନ ସବୁ ଦେଖିଦେଲେ ପଦାନି ତସ୍ୟା କ୍ଷୀର ଲୋକ କାଳ ଭଗବାନ ପାଦପଦ୍ମକୁ ଦର୍ଶନ କରିଦେଉଛନ୍ତି। ଯେଉଁ ପାଦପଦ୍ମ ରେଣୁକୁ ଲୋକପାଳ, ଯେଉଁ ଯେତେ ଲୋକ ରହିଛି ସ୍ୱଲୋକପାଳ, ବହୁତ ଲୋକପାଳ ସବୁ ରହିଛନ୍ତି। ଭାଗବତ ତୃତୀୟ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ସବୁ ଉଦ୍ଧବତା କହୁଛନ୍ତି, ବହୁତ ଲୋକପାଳ ରହିଛନ୍ତି। ସେମାନଙ୍କ ବିଷୟରେ ସେମାନଙ୍କର ସବୁ, ସେମାନେ ସମସ୍ତେ ତାଙ୍କର ମୁକୁଟରେ, ତାଙ୍କର କିରୀଟରେ ଭଗବାନ ପାଦପଦ୍ମର ରେଣୁକୁ ଅଭିଷିକ୍ତ କରନ୍ତି, ତାଙ୍କର ମସ୍ତକୁ ଅଭିଷିକ୍ତ କରନ୍ତି। ଆମେମାନେ ମଧ୍ୟ ସେହିଭଳି ଭାବରେ ଭଗବାନଙ୍କର, ଭଗବାନ ଭକ୍ତଙ୍କର ପାଦପଦ୍ମର ରେଣୁକୁ ଯଦି ଅଭିଷିକ୍ତ ନ କରିବା ତାହେଲେ ତତ୍ତ୍ୱକୁ ଆମେ ଜାଣିପାରିବା ନାହିଁ। ପ୍ରହ୍ଲାଦ ମହାରାଜ ସେ କଥା ତାଙ୍କର ପିତା ହିରଣ୍ୟକଶିପୁ କହିଛନ୍ତି, ଏବଂ ଋଷଭ ଦେବ ଆମର ଜଡ଼ଭରତ ମଧ୍ୟ ରାଜା ରଘୁବଂଶ ସେଟା କହିଛନ୍ତି। ନୈଷାମ ପ୍ରତିଷ୍ଠାପ ଯୁଗ ପ୍ରମାଣୀ ସ୍ପୃଶ୍ୟାର୍ଥି ଅନର୍ଥ ପ୍ରଗମ ଜଗର୍ଥ ମହିଷାନ ପାଦ ରୋଜରି ସେ ଏକ ନିଶ୍ଚିନ୍ତ ନାନ ନ ପ୍ରଣୀତ ଯାହା ଯେତେବେଳେ ହିରଣ୍ୟକଶିପୁ ପଚାରୁଛନ୍ତି ପ୍ରହ୍ଲାଦକୁ ଯେ ଆମେ ଏଇଟାକୁ ଯଦି ବିଷମ ଆଲୋଚନା କରିବା ତାହେଲେ ମୁଖ୍ୟ ଶୋକଟାକୁ ସବୁ ବିଷମ କରିହେବ ନାହିଁ, ତିନୋଟି ଶୋକ ହେଇଯାଉଛନ୍ତି ତ ସେଥିପାଇଁ ଟିକେ ଯାହା ହଉ। ନୃସିଂହଦେବ ଯେତେବେଳେ ହିରଣ୍ୟକଶିପୁ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ହିରଣ୍ୟକଶିପୁ ଯେତେବେଳେ ଶୁଣିଲେ ଆଶ୍ଚର୍ଯ୍ୟ ହେଇଗଲେ, କହିଲେ ଏଇ ପିଲାଟାକୁ ମୁଁ ଯେତେ ଚେଷ୍ଟା କଲି ଏଇଟା ହରିଙ୍କ ବିଷୟରେ ନ କରୁ, ଆରାଧନା ହରିଙ୍କର ଆରାଧନା ନ କରୁ, ସେ ଆମର ଶତ୍ରୁ, ଆମର କୁଳର ଶତ୍ରୁ, ସିଏ ମୋର ଭାଇକୁ ସେ ହତ୍ୟା କରିଛନ୍ତି, ଆଉ ଇଏ ଶିକ୍ଷକମାନେ ମଧ୍ୟ ସେ ଶିକ୍ଷା ଦେଉନାହାନ୍ତି, ଏ କେଉଁଠି ସେ କେଉଁଠି ସବୁ ପାଇ ଶିକ୍ଷା ଆସେ, ସେ ତାଙ୍କର ଯେଉଁ ଶିକ୍ଷକ ଯିଏ ଥିଲେ ସଣ୍ଡେ ଅମର୍କ ସିଏ ମଧ୍ୟ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି, ଏ ପିଲା 5 ବର୍ଷ ପିଲା ଏ ସବୁ ଶିକ୍ଷା କେଉଁଠି ପାଇଲା। ହିରଣ୍ୟକଶିପୁ ମଧ୍ୟ ଆଶ୍ଚର୍ଯ୍ୟ କ୍ରୋଧ ପ୍ରକାଶ କରିଛନ୍ତି, ଆଶ୍ଚର୍ଯ୍ୟ ମଧ୍ୟ ହେଇଯାଉଛନ୍ତି କିଭଳି ଏ ଶିକ୍ଷା ସବୁ ପାଇଲା, କିନ୍ତୁ ଯେତେ କୁତ ଅଭଦ୍ରା ପ୍ରତି ମତି ତୋର ମତି କେମିତି ଏତେ ଅଭଦ୍ରା ହେଲା, ଆରେ ମୂର୍ଖ ଏଭଳିଆ ପଚାରୁଛନ୍ତି। କିନ୍ତୁ ପ୍ରହ୍ଲାଦ ମହାରାଜ କହୁଛନ୍ତି ଯେ ନୈଷାମ ମତି ସ୍ଥାବର ପ୍ରମାଣ ହୁଏ, ଜଣଙ୍କର ମତି ଭଗବାନ ପାଦପଦ୍ମରେ ସେତେବେଳେ ପର୍ଯ୍ୟନ୍ତ ଲାଗିବ ନାହିଁ। ପୃଷ୍ଠଟି ଅନର୍ଥ ପ୍ରଗମ ଜଗର୍ଥ, ଆମର ଅନର୍ଥ ସେତେଦିନ ପର୍ଯ୍ୟନ୍ତ ଦୂର ହେବ ନାହିଁ। ମହିଷାନ ପାଦ ରୋଜବି ସେଗମ, ମହିଷାନ ଯେଉଁମାନେ ମହାନ ବ୍ୟକ୍ତି ତାଙ୍କର ପାଦପଦ୍ମ ରେଣୁ ଯଦି ଆମର ମସ୍ତକରେ ଅଭିଷିକ୍ତ ନ କରିବା, ମହିଷାନ ପାଦ ରୋଜବି ସେ ନିଶ୍ଚିଞ୍ଚନାନ ନ ଭୃଣୀତ ଯାବ, ଯେଉଁମାନେ ନିଶ୍ଚିଞ୍ଚନ ଯେଉଁମାନେ ମହାନ ବ୍ୟକ୍ତି ତାଙ୍କର ପାଦପଦ୍ମର ରେଣୁ ବା ଧୂଳିକୁ ଯଦି ଆମର ମସ୍ତକରେ ସେଥିରେ ନ କରିବା, ଅଭିଷିକ୍ତ ନ କରିବା, ତାହେଲେ ଆମେ ଏ ତତ୍ତ୍ୱକୁ ପ୍ରାପ୍ତ ହୋଇପାରିବା ନାହିଁ। ଏଇ କଥା ମଧ୍ୟ ରାଜା ରଘୁବଂଶକୁ କହିଛନ୍ତି, ସେ କଥା ଜଡ଼ବର ସେ କଥା କହିଛନ୍ତି। ରଘୁବଣୀ ତ ତପସା ନ ଜାତି ନ ଚେଜେୟା ନିର୍ବାପଣା ଦୃଢ଼ ନ ସନ୍ଦସା ନୈବ ଜଳାଗ୍ନି ସୁରେଇ ବିନା ମହତ୍ପାଦ ରଜବି ସେକ, ମହତ୍ପାଦ ପତ୍ରଙ୍କର ରଜ ଦ୍ୱାରା ପାଦପଦ୍ମର ରେଣୁ ବା ଧୂଳିରେ ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ ଆମେ ଯେତେ ତପସ୍ୟା କରୁ ବା ଯେତେ ଯାହା କରୁ, ରୋଗଣୀ ତପସ୍ୟା ନ ଯାହା ନ ଚେଜିଆ ଯେତେ ଇଜା ଯେତେ ପୂଜା କର ନ ଚେଜିଆ ନିର୍ବାଚନ ବିଭିନ୍ନ ପ୍ରକାର ଯଜ୍ଞ ସବୁ ରହିଛି ଯେତେ ଯଜ୍ଞ କର, କିନ୍ତୁ ଏଇ ମହତ୍ପାଦପଦ୍ମର ଧୂଳି ପାଦପଦ୍ମର ଧୂଳି ଦ୍ୱାରା ଅଭିଷିକ୍ତ ନ ହେବା ପର୍ଯ୍ୟନ୍ତ ଏଇଟା ଜଣେ ଏ ତତ୍ତ୍ୱଟି ଜାଣିପାରିବ ନାହିଁ। ତେଣୁ ଆମେ କହିବା ତାହେଲେ ବୈଷ୍ଣବଙ୍କର ପାଦରେ ଆଣି ପୁସ୍ତକ ଲଗେଇଦେଲେ ଆମେ ଜାଣିବା ତତ୍ତ୍ୱ, ତାର ଅର୍ଥଟା ସେଇଟା ନୁହଁ। ଜଡ଼ବରକୁ କହୁଛନ୍ତି, ଜଡ଼ବରକୁ କହୁଛନ୍ତି ରାଜା ରଘୁବଣ, ମହତ୍ ବ୍ୟକ୍ତିଙ୍କର ପାଦପଦ୍ମରେ ରେଣୁ ଅଭିଷିକ୍ତ ହେବାର ଅର୍ଥ ହେଉଛି କ'ଣ ନା, ଯତ୍ର ଉତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁ ଏତେ ଗ୍ରାମ୍ୟ କଥା ବିଭାଗ,
ଅନୁଦିନ ସେବ୍ୟମାନ ମୁମୁକ୍ଷୁ ମତି ସତୀ ଯାଉଛନ୍ତି ବାସୁଦେବେ। ତାର ଅର୍ଥ ହେଉଛି ମହାପାତ୍ର ରେଣୁରେ ଅଭିଷିତ ହେବାର ଅର୍ଥ ହେଉଛି ଯଦୁତ୍ତମ ସ୍ୱ ଗୁଣାନ ବାଦ ମହତ୍ ବ୍ୟକ୍ତିମାନେ ସବୁବେଳେ ଭଗବାନଙ୍କର ଗୁଣ ଅନୁବାଦ କରିଥାନ୍ତି, ଗୁଣଗାନ କରିଥାନ୍ତି। ଯଦୁତ୍ତମ ଉତ୍ତମ ଶ୍ଳୋକ ସିଏ କି ଭୌତିକ ଜଗତ ତ୍ରିଗୁଣ ଭିତରେ ସେ ଭଗବାନଙ୍କର କଥା ନୁହଁ, ତ୍ରିଗୁଣରୁ ଉଭରେ। ତେଣୁ ମହତ୍ ବ୍ୟକ୍ତିମାନେ ସବୁବେଳେ ଭଗବାନଙ୍କର ଗୁଣଗାନ କରିଚାଲିଥାନ୍ତି। ଯଦୁତ୍ତମ ଶ୍ଳୋକ ଗୁଣାନୁବାଦ ପ୍ରସ୍ତୁତି ଗ୍ରାମ୍ୟ କଥା ବିଭାଗ, ସେଇ ଭଗବାନ କଥା ଶୁଣିଲା ମାନେ ଆମର ଯେଉଁ ଭୌତିକ କଥା ସବୁ ରହିଛି ସେସବୁ ନଷ୍ଟ ହୋଇଯିବ। ପ୍ରସ୍ତୁତି ଗ୍ରାମ୍ୟ କଥା ବିଭାଗ। ତେଣୁ ଅନୁଦିନ ସେବ୍ୟମାନ ମୁମୁକ୍ଷୁ, ଯେଉଁମାନେ ପ୍ରକୃତରେ ମୁକ୍ତି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି ବା ଭଗବାନ ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି, ସେମାନେ ଅନୁଦିନ ପ୍ରତିଦିନ ଏଇ ଭଗବାନ କଥା ଶ୍ରବଣ କରିବା କଥା। ତାହେଲେ କ'ଣ ହେବ ନା ମତି ସତୀ ଯଛତି ବା ଆମ ମତି ଅସତୀ ଅବସ୍ଥା ରଖି ବର୍ତ୍ତମାନ ଭଗବାନ ଚିନ୍ତା କରୁନାହିଁ, କିନ୍ତୁ ଭଗବାନ କଥା ଶ୍ରବଣ ମାଧ୍ୟମରେ ଏଇ ଅସତୀ ମତି ସତୀ ମଧ୍ୟରେ ପରିଣତ ହୋଇଯିବ। ତେଣୁ ମହତ୍ ପାଦ ରଜଭିଷେକମ୍, ମହତ୍ ବ୍ୟକ୍ତିମାନେ ଭଗବାନଙ୍କର ପାଦଙ୍କ ରେଣୁ ସବୁବେଳେ ନିଜର ମଥାରେ ଧାରଣ କରନ୍ତି, ସେଟା କୁହାଯାଉଛି। ପଦାନି ତସ୍ୟାଖିଳ ଲୋକ ପାଳ କିରୀଟ ଜୁଷ୍ଟ ପାଦ ରେଣୁ, ଭଗବାନ ପାଦଙ୍କର ଯେ ରହିଛି ରେଣୁ ଆଉ ଧୂଳି ତାର ମହା ତାର କେତେ ପବିତ୍ର ତାର କେତେ ମହାନତା ଆମେ କଳ୍ପନା କରିପାରିବା ନାହିଁ। ଭାଗବତ ପ୍ରଥମ ସନ୍ଧ ଅଷ୍ଟାଦଶ ଅଧ୍ୟାୟରେ ଯେତେବେଳେ ସୁତ ଗୋସ୍ୱାମୀ କହୁଛନ୍ତି ସୋମନାଥ ଋଷିମାନଙ୍କୁ ସେତେବେଳେ ସେଇ କଥାଟି କହିଛନ୍ତି ଯା ପାଦ ଯେ ଆଉ କିଏ କୋଉ ନାମ ଲୋକେ ଭଗବତ ପଦାର୍ଥ ଆଉ କିଏ ଭଗବାନ ପଦାର୍ଥ ହେଇପାରିବ ଯେ ଅଥାପି ଯତ୍ ପାଦ ନଖାବ ସୃଷ୍ଟମ ଭଗବାନ ପାଦଙ୍କ ରେଣୁ କେତେ ମହାନ ହେଇଛି ଆମେ ଜାଣିବା, ଯାହାକି ଯାହାଙ୍କର ପାଦ ନଖର ଯେଉଁ ଧୂଳି ଦ୍ୱାରା ଧୌତ କରୁଛି ପାଦ ନଖକୁ ଧୌତ କରୁଥିବା ଯେଉଁ ଶରୀର ବା ଜଳ ଜଗତ ବିରିଞ୍ଚ ପରୁତାର ନାମ୍ବ ଅମ୍ବ ବା ଯେଉଁ ଜଳ ରହିଛି ଇଏ ବିରିଞ୍ଚି କହିଲେ ବ୍ରହ୍ମା ସିଏ ନିଜର ମସ୍ତକରେ ଲଗାଉଛନ୍ତି ସେ ଜଳକୁ ଜଗତ ବିରିଞ୍ଚ ପରୁତାର ନାମ୍ବ ଏବଂ ସେ ଜଳରେ ଭଗବାନ ପାଦପଦ୍ମ ଧୌତ କରି ସେ ଜଳ ଯେଉଁ ପାଦପଦ୍ମ ଧୌତ ଜଳ ଶେଷମ କୁନାଦି ଅନ୍ୟତମ କୁନ୍ଦା ଶେଷମ କହିଲେ ଶିବଜୀ, ଶିବଜୀ ମଧ୍ୟ ନିଜ ପାଦପଦ୍ମ ଧାରଣ କରୁଛନ୍ତି, ସେଥିପାଇଁ ଭଗବାନ ଶିବଜୀଙ୍କର ଗୋଟେ ନାମ ହେଉଛି ଗଙ୍ଗାଧର, ଗଙ୍ଗାଧରପୁର ରହିଛନ୍ତି ନାମ କହିଲେ ସେ ଗଙ୍ଗାଧରପୁର ଶିବଜୀ କ'ଣ ଲୀଳା ଥିବ ସେ ଗଙ୍ଗାଧରପୁର ନାମ ହେଇଛି ଶେଷମ କୁନାଦି କେବଳ ଶିବଜୀଙ୍କୁ ପବିତ୍ର କରୁଛି ତା ନୁହଁ ସମଗ୍ର ଶିବ ଲୋକକୁ ପବିତ୍ର କରିଦେଉଛି ସେଇ ଜଳ ଭଗବାନ ପାଦପଦ୍ମ ଧୌତ ଜଳ। ତେଣୁ କେଉଁ ନାମ ଲୋକେ ଭଗବତ ପଦାର୍ଥ ଆଉ କ'ଣ ଭଗବତ ବସ୍ତୁ ଅଛି ବୌଦ୍ଧ ଜଗତରେ, ତେଣୁ ଏ ନଖ ଭଗବାନ ପାଦପଦ୍ମର ଧୂଳିର ଏତେ ମହାତ୍ମ ସବୁ ରହିଛି ବହୁତ ସ୍ଥାନରେ ବର୍ଣ୍ଣନା କରାଯାଇଛି। ତେଣୁ ଏଠି କହୁଛି ଦଦର୍ଶ ଗୋଷ୍ଠୀ ସ୍ଥିତି କହୁଛୁ କାହାଣୀ, ଯେତେବେଳେ ଦେଖିଦେଲେ ରଥ ଉପରେ ଆସୁଛନ୍ତି ରଥ ଦେଖିଦେଲେ ଭଗବାନ ପାଦପଦ୍ମ ଅଙ୍କିତ ରହିଛି ଚିହ୍ନ ସବୁ ରହିଛି ଉଣେଇଶଟି ଚିହ୍ନ ରହିଛି ଭଗବାନଙ୍କ ପାଦପଦ୍ମରେ ଦଶମ ସ୍ଥାନ ଅଣତିରିଶ ବର୍ଣ୍ଣନା କରାଯାଇଛି। ଯାହା ହଉ ସେସବୁ ଯେତେ ଦେଖିଦେଲେ ବିଲିକ୍ଷିତା ଯେତେ ଦେଖୁଥିଲେ ବିଶେଷ ଭାବରେ ରକ୍ଷିତ ଖାଲି ଦେଖିଲେ ଚାଲିଛନ୍ତି ବିଶେଷ ଭାବରେ କେତେ ସୁନ୍ଦର ଭଗବାନ ପାଦପଦ୍ମ କେତେ ସବୁ ଚିହ୍ନଟି ରହିଛି ଚିହ୍ନ ରହିଛି ଏଇଥିରୁ ଜଣେ ଜାଣିବ ଭଗବାନ ଭଗବାନ ଜାଣିବା ଦୁର୍ଲଭ ବେଦେଶ ଦୁର୍ଲଭ ବେଦରେ ଦୁର୍ଲଭ ଭଗବାନ ଜାଣିବା ବେଦ ଅଧ୍ୟୟନ କରିଦେଲେ ଭଗବାନ ଜାଣିବ ତା ନୁହଁ କିନ୍ତୁ ଅଦୁର୍ଲଭ ଆତ୍ମଭକ୍ତ ଭକ୍ତିରେ ଅଦୁର୍ଲଭ ବହୁତ ସହଜ ଭଗବାନ ଭଗବତ ଅଷ୍ଟମଧାରେ କହିଲେ ନା ତେଷାମ ସୁଲଭ ପାଠ ତାଙ୍କ ମୁଁ ସୁଲଭ ହେଇଯାଏ ତେଣୁ ବିଶେଷ ଭାବେ ଲକ୍ଷଣ ଲକ୍ଷିତା ବିଶେଷ ଭାବେ ଦେଖୁଛନ୍ତି ଦର୍ଶନ କରୁଛନ୍ତି କେତେ ସୁନ୍ଦର ପାଦପଦ୍ମ ବିଲକ୍ଷିତା ଅବଜ ଜବ ଅଙ୍କୁଶ ଆଦି ଏଠି ତିନୋଟି ଚିହ୍ନ ଦେଖାଯାଉଛି ଅବଜ କହିଲେ ପଦ୍ମ ଜବ ଗୋଟେ ଶସ୍ୟ ଭଳି ଅଙ୍କୁଶ ହାତୀକୁ ଯେଉଁ କଣ୍ଟ୍ରୋଲ କରନ୍ତି ମହନ୍ତ ସେ ତିନୋଟି ଚିହ୍ନ ଦିଆଯାଇଛି, କିନ୍ତୁ 19 ଚିହ୍ନ ରହିଛି। ଦଶଟି ଚିହ୍ନ 29 ଅଧ୍ୟାୟ ବର୍ଣ୍ଣନା କରାଯାଇଛି। ଭଗବାନଙ୍କର ଦକ୍ଷିଣ ପଦରେ 11 ଚିହ୍ନ ଏବଂ ବାମ ପଦରେ 8 ଚିହ୍ନ 29 ଚିହ୍ନ ରହିଛି ଭଗବାନଙ୍କର। ଏଇଥିରୁ ଆମେ ଜାଣିବା ହେଉଛନ୍ତି ଭଗବାନ ଚକ୍ର ପଦ୍ମ ଏବଂ ଏ ଗୋଟିଏ ଗୋଟିଏ ଯେଉଁ ଚିହ୍ନ ରହିଛି ସେ ଚିହ୍ନକୁ ଯଦି ଆମେ ଧ୍ୟାନ କରିବା ତାହେଲେ ତାହା ମଧ୍ୟ କେତେ କ'ଣ ସବୁ ଫଳ ତୃତୀୟ ସ୍କନ୍ଧରେ କପିଳଦେବଙ୍କୁ ସେଟା କହିଛନ୍ତି, ମହାଦେବଙ୍କୁ କହୁଛନ୍ତି, ଅବଶ୍ୟ ଏଇଟା ବିଶ୍ୱନାଥ ଠାକୁର ଭାଷାରେ କହିଛନ୍ତି। ତେଣୁ ଏହିଭଳି ଭାବରେ ଯେତେବେଳେ ଦେଖୁଛନ୍ତି ଭଗବାନଙ୍କର ପାଦପଦ୍ମ ଦେଖୁଛନ୍ତି, ବିଶେଷ ଭାବରେ ରଥିତ ଦେଖୁଛନ୍ତି, ଦୂରରୁ ଦେଖାଯାଉଛି ଭଗବାନ ରଥରେ ଯାଉଛନ୍ତି, ଭଗବାନ ପାଦପଦ୍ମ ଦେଖିଦେଇଛନ୍ତି, ବିଶେଷ ଭାବରେ ଯେତେବେଳେ ଲକ୍ଷଣ କରିଦେଇଛନ୍ତି ସେତେବେଳେ କ'ଣ କରୁଛନ୍ତି ସେ ନା ତଦ୍ଦଶ ନା ହାଲ୍ଲାଦ ବିବୃତ ସଂଭ୍ରମ ଦେଖିଦେଲା ମାତ୍ରେ ବହୁତ ଆନନ୍ଦ ହାଲ୍ଲାଦ ବହୁତ ଆନନ୍ଦିତ ହେଇଯାଉଛନ୍ତି। ଇଏ ହେଉଛି ଅପ୍ରାକୃତ ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି ଆହ୍ଲାଦ ଏବଂ ବିବୃତ ମାନେ ଆନନ୍ଦଟା ସେସ୍ ହେଇଯାଉନି ବଢ଼ି ବଢ଼ିଟା ଯାଉଛି, ଯେତେ ଦର୍ଶନ କରୁଛନ୍ତି ସେତେ ଆନନ୍ଦ ବଢ଼ି ବଢ଼ିଟା ଯାଉଛି, ଯେ ଆନନ୍ଦ ଆମ ବୁଦ୍ଧି ବର୍ଦ୍ଧନ ମହାପ୍ରଭୁ କହିଲେ। ତେଣୁ ସମ୍ଭ୍ରମ ତେଣୁ କ'ଣ କହୁଛନ୍ତି ନା ପ୍ରେମ ଉଦ୍ଧରମ ସୁକଳା କୁଳକ୍ଷଣ ତାଙ୍କର ଅଶ୍ୱସାଧିକ ବିବାହ ଯାହା ହେଉଛି ତାଙ୍କ ରୋମାଞ୍ଚ ହେଉଛି ରୋମାଞ୍ଚ ଯାହା ହେଉଛି ଚକ୍ଷୁରୁ ଲୋକ ନିର୍ଗତ ହେଉଛି। ଏଣୁ ରଥା ଅବସ୍କନ୍ଧ୍ୟ ରଥରୁ ଆଉ ଓହ୍ଲଉ ନାହାନ୍ତି ସେ ଡେଇଁ କରୁଛି ରଥ ଅବସ୍କନ୍ଧ୍ୟ ଭଗବାନଙ୍କ ପାଦପଦ୍ମ ଦେଖି ଏତେ ଆନନ୍ଦ ହେଇଯାଇଛି ତାଙ୍କର ଅଶ୍ୱସାଧିକ ବିବାହ ଯାହା ହେଉଛି ସେ ଡେଇଁ କରୁଛନ୍ତି ରଥରୁ ଅବସ୍କନ୍ଧ୍ୟ ସେସବୁ ଆସ ସେଇ ବଢ଼ିଯାଉଛନ୍ତି ସେଇ ଯେଉଁ ପାଦପଦ୍ମ ରହିଛି ଚିହ୍ନ ରହିଛି ସେଠି ବଢ଼ିଯାଉଛନ୍ତି ଚେଷ୍ଟା କରେ ପ୍ରଭୁ ଆମୁନି ଅଘ୍ରି ରଜାନ ସେହ ପ୍ରଭୁଙ୍କର ପାଦପଦ୍ମ ରେଣୁ ଏଇ କହିବା କହିକି ସେ ବଢ଼ିଯାଉଛନ୍ତି। ପ୍ରତି ଶ୍ଳୋକରେ ବହୁତ ତଥ୍ୟ ରହିଛି, ଆମେ ତିନୋଟି ଶ୍ଳୋକ ରହିଛି ସେଥିପାଇଁ ଆମେ ଏତେ ଆଲୋଚନା କରୁନେ, ବିଶେଷ ଭାବରେ ଆମେ ଏହି ଶ୍ଳୋକଟି ଆଲୋଚନା କରିବା। ସତେଇ ଶ୍ଳୋକରେ ଯେଉଁ କହୁଛି ଦେହ ଭୂତା ନିଆଁ ଅର୍ଥ ଦେହ ଭୂତା ଦେହ ଭୂତା କହିଲେ ଯେଉଁମାନେ ଦେହ ଧାରଣ କରିଛନ୍ତି ଭଗବତ ଗୀତାରେ ଭଗବାନ ଅଷ୍ଟମ ଅଧ୍ୟାୟରେ ଅର୍ଜୁନ କହୁଛନ୍ତି ଦେହେ ଦେହ ଭୂତାନ ବର ଯେଉଁମାନେ ଦେହ ଧାରଣ କରିଛନ୍ତି ତାଙ୍କ ଭିତରେ ତମ ହେଉଛି ଶ୍ରେଷ୍ଠ। ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଥିଲେ ସେ ପ୍ରଶ୍ନ ଉତ୍ତରରେ ଭଗବାନ ଗୀତା କହିଛନ୍ତି ଯେ ଅଧିଯୋଗ୍ୟ ଅନିବାର୍ତ୍ତ ଦେହେ ଦେହ ଭୂତାନ ବର ସେ ସବୁ ପ୍ରଶ୍ନ ପଚାରିଥିଲେ ନା ଅଷ୍ଟମ ଅଧ୍ୟାୟରେ କିଂ ତା ବ୍ରହ୍ମ ବ୍ରହ୍ମ କ'ଣ ଅଧ୍ୟାତ୍ମ କ'ଣ ଏସବୁ ପ୍ରଶ୍ନ ଯଦି ପଚାରିଛନ୍ତି ସେ ପ୍ରଶ୍ନର ଉତ୍ତରରେ ଭଗବାନ ତମେ ଦେହ ଭୂତାନ ବର ଦେହ ଧାରଣ ଭାବକାରୀମାନେ ସମସ୍ତେ ଶ୍ରେଷ୍ଠ କିଏ ଶ୍ରେଷ୍ଠ ନା ଭଗବାନ ଭକ୍ତ କାରଣ ସେ ଯେଉଁ ଶରୀର ଭଗବାନ ଦେଇଥିଲେ ଭଗବାନ ଖୁସି ହେଇଯାଆନ୍ତି ଭାଗବତ ଏକାଦଶ ବର୍ଣ୍ଣନା କରାଯାଇଛି ଯେତେବେଳେ ବହୁତ ଜୀବ ସୃଷ୍ଟି କଲେ ଏକ ପାଦ ବହୁ ପାଦ ତଥା ପଦ ଭୟ ପୁରା ପୁରା ସୃଷ୍ଟା ତାସାମେ କୌଣସି କ୍ରିୟା ଏକାଦଶ ସ୍କନ୍ଧରେ ଏ 24 ଗୁରୁ ଆଖ୍ୟା ବର୍ଣ୍ଣନା କରାଯାଉ ସେଥିରେ ସେ କୁହାଉଛି ଭଗବାନ ଯେତେବେଳେ ସୃଷ୍ଟି କରୁଛନ୍ତି କାହାର ଏକ ପାଦ ବିଶିଷ୍ଟ ଜୀବ ସୃଷ୍ଟି କରିଛନ୍ତି କାହାର ଦୁଇ ପାଦ ବିଶିଷ୍ଟ ଜୀବ ସୃଷ୍ଟି କରିଛନ୍ତି ଏସବୁ ସୃଷ୍ଟି କରି ବହୁପାଦ ଏଇଭଳି ଭାବରେ ବହୁ ଜୀବ ସୃଷ୍ଟି କରି 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କଲେ ଭଗବାନ କିନ୍ତୁ ତା ସାମ୍ନେ ପୌଷୀ ପ୍ରିୟା କିନ୍ତୁ ଯେତେବେଳେ ମନୁଷ୍ୟ ଶରୀର ସୃଷ୍ଟି କଲେ ଭଗବାନଙ୍କ ପ୍ରିୟ ଶରୀର ଭଗବାନ ଟିକେ ଆନନ୍ଦିତ ହେଇଗଲେ କାରଣ ଉନ୍ନତ ଚେତନା ଦେଇଛନ୍ତି ଶରୀର ଏଇ ମନୁଷ୍ୟମାନେ ଉନ୍ନତ ଚେତନା ଦେଇଛନ୍ତି ଏଇ ଚେତନାରେ ସେ ଭଗବାନ ପ୍ରାପ୍ତ ହେଇପାରିବେ ସେଥିପାଇଁ ଭଗବାନ ନିଜେ ଆନନ୍ଦିତ ହେଇଯାଉଛନ୍ତି ତାହାକୁ ଏକାଶ ବର୍ଣ୍ଣନା କରାଯାଇଛି। ତେଣୁ ଭଗବାନ ଅର୍ଜୁନ କହନ୍ତି ତମେ ଦେହ ବିଧାନ କର ଦେହ ଧାରଣ କରନ୍ତି ତମ ହେଉଛି ଶ୍ରେଷ୍ଠ ତେଣୁ ଯେଉଁମାନେ ଦେହ ଧାରଣ କରିଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରିକୀତ ମହାରାଜକୁ ହେ ରାଜନ ଦେହ ଭୂତାନ ଜ୍ଞାନ ଅର୍ଥ ଯେଉଁମାନେ ଦେହ ଧାରଣ କରିଛନ୍ତି ଇଏ ହେଉଛି ପ୍ରକୃତରେ ଦେହଧାରୀମାନଙ୍କର ସଫଳତା ହେଉଛି ସେଇ ଭଗବାନ ବିଷୟରେ ଚିନ୍ତା କରୁଛନ୍ତି ଭଗବାନଙ୍କର ଚିନ୍ତା କରି ଆନନ୍ଦ ପ୍ରାପ୍ତ ହେଉଛନ୍ତି କିଭଳି ଅକ୍ରୂର କିଏ ମନ୍ତ୍ରୀ ଥିଲେ କଂସର ମନ୍ତ୍ରୀ ଥିଲେ ମନ୍ତ୍ରୀମାନେ କେତେ ଉଚ୍ଚ ପଦ ଆମ ଯଦି ମନ୍ତ୍ରୀ ଆସିବାନି କେତେ ହଜାର ସବୁ ସିକ୍ୟୁରିଟି ରହି କେତେ କ'ଣ କେତେ ତାଙ୍କର ସମ୍ମାନ ରହିଛି ନା ନାହିଁ ମନ୍ତ୍ରୀ ଜଣେ ଆସୁଛନ୍ତି ଓଡ଼ିଶା ରାଜ୍ୟ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଆଉ ଯେତେ ଉନ୍ନତ ସ୍ତରକୁ ଯିବେ ସେତେ ତାଙ୍କର ସମ୍ମାନ ବଢ଼ିବିଡ଼ିକା ଯାଉଛି, ସେଗୁଡ଼ିକ କନ୍ସର୍ନ ମନ୍ତ୍ରୀ କେତେ ତାଙ୍କର ସମ୍ମାନ ଥିବ, କିନ୍ତୁ ସିଏ ନିଜେ ରଥ ଟାଣ କରିକି ଆସୁଛନ୍ତି। ଏଠି କହୁଛି ଯେ ହିତ୍ୱା ଦମ୍ଭ ଭିୟମ ସୂଚନ, ସେ ଯେଉଁ ଲୋଟି ପଡ଼ୁଛନ୍ତି ସେ ଗଡ଼ି ଯାଉଛନ୍ତି ସେଥିରେ ତାଙ୍କର ଦମ୍ଭ ସେଠାରୁ ତ୍ୟାଗ କରିଦେଇଛନ୍ତି। ଦମ୍ଭ କ'ଣ ନା ମୁଁ ହେଉଛି ପ୍ରଧାନମନ୍ତ୍ରୀ, ଇଏ ଫଲ୍ସ ଇଗୋ ଯେଉଁଟା କୁହାଯାଉଛି। ଆମର ଅହଙ୍କାରଟା ହେଉଛି ସବୁଠାରୁ ବହୁତ ସୂକ୍ଷ୍ମତମ ବସ୍ତୁ। ଆମର ଆମର ଯେଉଁ ରହିଛି କ'ଣ ଲିଙ୍ଗ ଶରୀର ଯେଉଁ ରହିଛି ବା ସୂକ୍ଷ୍ମ ଶରୀର ରହିଛି ମନ ଏ ବୁଦ୍ଧି ଏବଂ ଅହଙ୍କାର, ଅହଙ୍କାର ହେଉଛି ସବୁଠାରୁ ସୂକ୍ଷ୍ମ ତତ୍ତ୍ୱ। ଅହଙ୍କାର ଏତେ ସୂକ୍ଷ୍ମ ତତ୍ତ୍ୱ ଆମେ କିଏ ଆଉ ଆମର ଅହଙ୍କାର କିଏ ଆମେ ଜାଣିପାରିବା ନାହିଁ। ମହାପ୍ରଭୁ ସେଇଟା ଆମର ପ୍ରକୃତ ସଂଜ୍ଞା ପ୍ରଦାନ କରିଛନ୍ତି, ନା ହଁ ବିପ୍ରୋଚ ନା ନରପତି ନା ବୈଶ୍ୟ ଶୁଦ୍ରବା ନା ବନି ନା ଗୃହପତି ନା ବୈଶ୍ୟ ଶୁଦ୍ରବା କିନ୍ତୁ ପୃଥିବୀ ନିଖିଳ ପରମାନନ୍ଦ ପୂର୍ଣ୍ଣ ଦାଦେ ଗୋପୀ ଭଟ୍ଟ ପଦକମଳର ଦାସ ଦାସ ଦାସ। ଇଏ ଆମର ଅହଙ୍କାର ନୁହଁ, ଇଏ ଆମର ଅହଙ୍କାର କେଉଁଟା ନା ଆମେ ବନି ବା ବ୍ରହ୍ମଚାରୀ ବା ଗୃହସ୍ଥ ବା ବନପ୍ରସ୍ଥ ବା ସନ୍ନ୍ୟାସୀ ହେଉଛି ଅହଙ୍କାର, ଇଏ ଆମେ ନୁହଁ। ଅହଙ୍କାର ଆମ ଭିତରେ ତଥା ବହୁତ ସୂକ୍ଷ୍ମ ଜାଣିହେବ ନାହିଁ। ତେଣୁ ଏ ଯେଉଁ ଅହଙ୍କାର ଇଏ ପ୍ରଭୁପାଦ ମହାରାଜ କହିଛନ୍ତି ଇଏ ହେଉଛି ଫଲ୍ସ ଇଗୋ। ଫଲ୍ସ ଇଗୋରେ ସମସ୍ତେ ସମଗ୍ର ପୃଥିବୀ ଚାଲିଛି। ଫଲ୍ସ ଇଗୋରେ ମିଥ୍ୟା ଅହଙ୍କାର ପ୍ରକୃତ ଅହଙ୍କାର ନୁହଁ, ପ୍ରକୃତ ଅହଙ୍କାର ମଧ୍ୟ ଆମେ ପ୍ରକୃତ ଅହଙ୍କାରଠାରୁ ମଧ୍ୟ ଅଲଗା, ଅହଙ୍କାରଟା ମଧ୍ୟ ଆମେ ହେଉଛୁ ଅହଙ୍କାରଠାରୁ ଅଲଗା ବସ୍ତୁ। ଦେହି ନସ୍ମିନ୍ ତଥା ଦେହି ଗୌମାନ ଯୌମାନ ଦ୍ୱାରା ଦେହି ଏବଂ ଦେହ ଭିତରେ ତଫା, ଏଇଟାକୁ ଯେଉଁମାନେ ଜାଣିବେ ସେମାନେ ସିଦ୍ଧିପ୍ରାପ୍ତ ହେଇଯିବେ। ତେର ଅଧ୍ୟାୟ ଭଗବାନ କହିଛନ୍ତି ଯେ କ'ଣ କ୍ଷେତ୍ର କ୍ଷେତ୍ର କହିବା ଏବଂ ଅନ୍ତରଙ୍ଗ ଜ୍ଞାନ ଚତୁଷା ଭୂତ ପ୍ରକୃତି ମୁଖ୍ୟମନ୍ତ୍ରୀ ଯେ ବି ଯାଆନ୍ତି ସେ ପରମ, କେବଳ ଜଣେ ଯଦି ଜାଣିବ ଆମେ ଏ ଶରୀରଠାରୁ ଅଲଗା, ଇଏ ହେଉଛି ସ୍ଥୂଳ ଶରୀର ଆଉ ଗୋଟେ ସୂକ୍ଷ୍ମ ଶରୀର ରହିଛି ସେ ହେଉଛି ମନ ବୁଦ୍ଧି ଏବଂ ଅହଙ୍କାର, ଏତିକି ଜଣ ଜାଣିଗଲେ ସେ ମଧ୍ୟ ସିଦ୍ଧି ପ୍ରାପ୍ତ ହେଇଯିବେ, ଜାଣନ୍ତି ସେ ପରମ ଭଗବାନ ପ୍ରାପ୍ତ ହେଇଯିବେ ସେମାନେ। ତେଣୁ ମହାପ୍ରଭୁ ଆମର ପ୍ରକୃତ ସଂଜ୍ଞା ପ୍ରଦାନ କରିଛନ୍ତି, ନା ମୁଁ ପ୍ରକୃତରେ ବିପ୍ର ନୁହଁ ବା ବ୍ରାହ୍ମଣ ନୁହଁ ବା କ୍ଷତ୍ରିୟ ନୁହଁ ବା ବୈଶ୍ୟ ନୁହଁ ବା ଶୁଦ୍ର ନୁହଁ, ଇଏ ହେଉଛି ଅହଙ୍କାର, ଆମେ ଅହଙ୍କାରଠାରୁ ଅଲଗା। ଏଇଟା ପରୋକ୍ଷ ବା ନାସ୍ତିବାଦ ଭାବରେ କୁହାଗଲା, ନେଗେଟିଭ କୁହାଗଲା, ପଜିଟିଭ କ'ଣ ଆମେ ତାକୁ କିଏ କିନ୍ତୁ ପ୍ରଦ୍ୟୁନ ନିଖିଳ ପରମାନନ୍ଦ ପୂର୍ଣ୍ଣାମୃତା ଭେର ଭଗବାନଙ୍କର କେତେ ବିଶେଷ ମହାପ୍ରଭୁ ଲଗେଇଛନ୍ତି। ଭଗବାନଙ୍କର ପୂର୍ଣ୍ଣ ଆନନ୍ଦ ସେ ପରମାନନ୍ଦ ପରମ ଆନନ୍ଦ ସେ ସଚିଦାନନ୍ଦ ବିଗ୍ରହ ସେ ଗୋପୀଙ୍କର ଭର୍ତ୍ତୁ ସିଏ ଗୋପୀଙ୍କର ରକ୍ଷା କରି ତାଙ୍କର ଏଇ ଭଗବାନଙ୍କର ପାଦପଦ୍ମର ଯେଉଁମାନେ ଦାସ ତାଙ୍କର ଦାସଙ୍କର ଦାସଙ୍କର ଦାସ ଦାସ ଦାସାନ ଦାସ ଉପସାର ଗୋଟେ କଥା ଅଛି ମୁଁ କହିବାକୁ ସମୟ ନାହିଁ, କିନ୍ତୁ ଜଣେ ଜଣେ ଯେଉଁମାନେ ଭଗବାନଙ୍କ ଭକ୍ତ ନୁହନ୍ତି ବୈଷ୍ଣବ ଧାରଣ ଆସୁନାହାନ୍ତି ସେମାନେ ନିଜକୁ ଅଭିମାନ କରନ୍ତି ଯେ କ'ଣ ମୁଁ ହେଉଛି ସଦାଶିବ, ସଦାଶିବ ମୁଁ ହେଉଛି ଭଗବାନ, ଏ ଶାସ୍ତ୍ର ରୂପେ ରହିଛି ମନ୍ତ୍ରୀ ରହିଛି ସଦାଶିବ ଦାସ ସଦାଶିବ ମୁଁ ହେଉଛି ସେୟା ମୁଁ ହେଉଛି ଭଗବାନ ଏ ମାୟାବତୀ ମାୟାବତୀ ଚିନ୍ତାଧାରା ମାୟାବତୀଟା। ତେଣୁ ଜଣେ ଭକ୍ତ ସେ ଏଇଭଳି ଭାବରେ ସେ ମନ୍ତ୍ର ସବୁବେଳେ ଜପ କରୁଥିଲେ ସଦାଶିବ, ମାୟାବତୀମାନେ ଏଇ ମନ୍ତ୍ରକୁ ସବୁବେଳେ ଧାରଣ କରନ୍ତି, ନମ ନାରାୟଣାୟ ଶଙ୍କରାଚାର୍ଯ୍ୟ ଗୋଷ୍ଠୀ ଯେଉଁମାନେ ଦଣ୍ଡଧାରଣ କରନ୍ତି ଏକଦଣ୍ଡୀ କୁହାଯାଉଛି, ସେମାନେ ଜଣେ ଯେଉଁ ଅନ୍ୟମାନଙ୍କୁ ନମସ୍କାର କରନ୍ତି ବା ପ୍ରଣାମ କରନ୍ତି ସେ କହୁଛି ନମ ନାରାୟଣାୟ, ତମେ ନାରାୟଣ ମୁଁ ମଧ୍ୟ ନାରାୟଣ ନମ ନାରାୟଣ। ତେଣୁ ସେ ଭକ୍ତଙ୍କ ସେ ଆମର ବୈଷ୍ଣବଧାର ନୁହଁ ସେ ସବୁବେଳେ ସେ ସଦାଶିବ ମନ୍ତ୍ରଟି ଜପ କରୁଥିଲେ। ତେଣୁ ଜଣେ ବୈଷ୍ଣବ ଗୁରୁଙ୍କର ସଙ୍ଗ ପ୍ରାପ୍ତ ହେଲେ ସେ ବୈଷ୍ଣବ ଗୁରୁ କହିଲେ ଯେ ତମେ ଏଇ ଯେଉଁ ମନ୍ତ୍ରଟି ଉଚ୍ଚାରଣ କରୁଛ ଏଇଟା ଠିକ୍ ନୁହଁ, ତମେ ଯଦି କହିବ ଦାସ ଓମ୍ ଦାସ ଓମ୍ ସୋହମ୍ 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 ମନ୍ତ୍ରଟି ହେଉଛି ସୋହମ୍ ମୁଁ ହେଉଛି ସେଇ ଠିକ ନା ନା ତମେ ଦାସ ଯଦି ଦା ଅକ୍ଷରଟି ଲଗାଅ ଦାସ ହମ୍ ଆମେ ପ୍ରକୃତ ଭଗବାନ ଦାସ
ଏଇଟା କଲେ ତୁମେ ଅଧିକ ଆନନ୍ଦ ପ୍ରାପ୍ତ ହବ। ତେଣୁ ସେ ଦାସ ଦାସମ ଦାସମ ସବୁବେଳେ ଉଚ୍ଚାରଣ କଲେ। ତାପରେ ତାଙ୍କ ମୂଳ ଗୁରୁ ଯେତେବେଳେ ଦେଖାହେଲେ ପଚାରିଲେ ତୁ କ'ଣ ଇଏ କ'ଣ ଅଲଗା ମନ୍ତ୍ର ଜପ କରୁଛୁ? ମୋତେ ଜଣେ ବୈଷ୍ଣବ ଗୁରୁ କହିଲେ ନା 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 ଏଇଟା ଠିକ ହେଲା, ଠିକ ଅଛି ତୁ ଆଉ ଗୋଟେ ଶବ୍ଦ ଆଡ଼ କର, କ'ଣ ନା ସଦା ସତମ ମୁଁ ସବୁବେଳେ ସେଇ ଭଗବାନ। ତେଣୁ ବୈଷ୍ଣବ ଜଣେ ଦେଖାହେଲେ ସେଠି ନା ତୁ ଆଉ ଦାସ ଦାସ ହବ। ଏଇଟା ହେଉଛି ପ୍ରକୃତରେ ଆମର ଆମର ପ୍ରକୃତ ପରିଚୟ ହେଉଛି ଏଇଟା ମହାପୁରୁଷ ଦେଇଛନ୍ତି। ଗୋପୀ ଭର୍ତ୍ତୁ ପଦକମଳ ଦାସ ଦାସା ଦାସ ଆଦି ପୁରାଣରେ ଭଗବାନଙ୍କୁ ସବୁଟା କହୁଛନ୍ତି ଯେ ମେ ଭକ୍ତ ଜନା ପାଠ ନେ ମେ ଭକ୍ତା ଜନା ମତ ଭକ୍ତା ନା ଯେ ଭକ୍ତା ତେ ଭକ୍ତ ତମା ମତା। ମୋର ଯେଉଁମାନେ କହୁଛନ୍ତି ଭକ୍ତ ବେଳେ ସେମାନେ ପ୍ରକୃତରେ ମୋର ଭକ୍ତ ନୁହନ୍ତି, କିନ୍ତୁ ମୋର ଭକ୍ତର ଯେ ଭକ୍ତ ଭଗବାନ କହୁଛନ୍ତି ଅର୍ଜୁନକୁ, ଆଦି ପୁରାଣରେ ଭଗବାନ ମଧ୍ୟ ଅର୍ଜୁନକୁ ସେ ଜ୍ଞାନ ଦେଇଛନ୍ତି ମୋର ଭକ୍ତ ଯଦି ଭକ୍ତ ସିଏ ପ୍ରକୃତରେ ମୋର ଭକ୍ତ। ତେଣୁ ଏଇ ଦମ୍ଭ ଯେଉଁ ଫଳ ଶିବୋଧ ରହିଛି ଆମେ ନିଜକୁ ଭାବୁଛେ ଆମେ ଏହା ବି ଏ ଦମ୍ଭକୁ ସେ ତ୍ୟାଗ କରିଦେଲେ। ଅକ୍ରୂର ମନ୍ତ୍ରୀ ଥିଲେ ମଧ୍ୟ ସେ ଦମ୍ଭକୁ ତ୍ୟାଗ କରିଦେଇଛନ୍ତି। ଦେହଭୂତା ନ୍ୟାୟ ହିତ ଦମ୍ଭ ଭିୟମ ଭୟକୁ ତ୍ୟାଗ କରିଦେଲେ। ଭୟ କ'ଣ କ'ଣ ଭୟ ଥିଲା ନା ମୁଁ ଯଦି ବର୍ତ୍ତମାନ ଏଠି ଗଢ଼ିବି, ଯେତେବେଳେ ଆମର ଆସିଲେ ଗଙ୍ଗାଚାର୍ଯ୍ୟ ଆସିଲେ ସେ ଭୟ କରିକି ଭଗବାନଙ୍କର ନାମକରଣ ଠିକ ଭାବରେ କଲେ ନାହିଁ, ମାନେ ଠିକ ଭାବରେ ମାନେ ଗୋପନଲି କଲେ ନାହିଁ, ପ୍ରକାଶ ଭାବରେ କଲେ ଗୋପନ ଭାବରେ କଲେ, ଭୟ କରିକି କୌଣସି ଭୟ କରି କଲେ। ନନ୍ଦ ମହାରାଜଙ୍କର ଠିକ ଅଛି ଗୋଷ୍ଠ ଭିତରେ ଗୁହାଳ ଭିତରେ ଭଗବାନଙ୍କ ନାମକରଣ ହେଲା, ଗୋପନରେ ଭଗବାନଙ୍କ ନାମକରଣ ହେଇଛି। ଭଗବାନ ସାତ ବର୍ଷ ପର୍ଯ୍ୟନ୍ତ ବ୍ରଜବାସୀମାନେ କେହି ଜାଣିନଥିଲେ, ଭଗବାନ ଯେତେବେଳେ ଗୋବର୍ଦ୍ଧନ ଧାରଣ କଲେ ସେତେବେଳେ ନନ୍ଦ ମହାରାଜ କହିଲେ ଗୋପନରେ ଏଇଭଳି ଭାବରେ ତାଙ୍କର ନାମକରଣ ହେଇଥିଲା ନାରାୟଣ ସ୍ୱୟଂ ଗୁଣୀ ୟାଙ୍କର ଗୁଣ ନାରାୟଣ ଭଳି ଗୁଣ ରହିଛି ବୋଲି ଗର୍ଗାଚାର୍ଯ୍ୟ କହିଛନ୍ତି। କିନ୍ତୁ ଆ ପୂର୍ବରୁ ବର୍ଣ୍ଣନା କରାଯାଇଛି ବ୍ରାହ୍ମଣମାନେ ଯେତେବେଳେ ଜାଣିଲେ ଭଗବାନ ବିଷୟରେ ଜାଣିଲେ ତାଙ୍କ ପତ୍ନୀଙ୍କ ବିଷୟରେ ଜାଣିଲେ ଭଗବାନ ଶ୍ରୀ କୃଷ୍ଣ ହେଉଛନ୍ତି ଭଗବାନ, ଏହି ଜ୍ଞାନ ତାଙ୍କର ଜାତ ହେଲା। ତେଣୁ ସେ ନିଜକୁ ଧିକାର କରିଛନ୍ତି, ଧିକ୍ ଜନ୍ମ ଧିକ୍ କୋଳ ଏସବୁ ବିଭିନ୍ନ ପ୍ରକାର ଧିକାର କରିଛନ୍ତି, କିନ୍ତୁ ତଥାପି କଂସର ଭୟରେ ସେ ଗଲେନି ଭଗବାନ ଦର୍ଶନ କରିବା ପାଇଁ। ନିକଟ ଦର୍ଶନ ଭଗବାନ ଦର୍ଶନ କରିବା ପାଇଁ ଚାହିଁଲେ ମଧ୍ୟ କଂସ ଭୟରେ ଯାଇପାରିନଥିଲେ। ଭାଗବତ ପଞ୍ଚଦଶ ସ୍କନ୍ଧରେ ଏତିକି ଶ୍ରଦ୍ଧାରେ ସେ ବର୍ଣ୍ଣନା କରାଯାଇଛି ଭୂଷଣ କହୁଛନ୍ତି। କିନ୍ତୁ ଏଠି ଆମେ ଦେଖିବା ଅକ୍ରୂର ସେ ଭୟକୁ ତ୍ୟାଗ କରିଦେଲେ, ମୁଁ ଯଦି ଏଇଭଳି ଭାବରେ ବଢ଼ିବି କଂସ ମୋତେ ପ୍ରାଣପଣ ଦେଇପାରନ୍ତି, ଇଏ ଭଗବାନ ଭକ୍ତ ମୁଁ କୋଣାର୍କ ପଠାଉଥିଲି ଆଗୁଆ ହତ୍ୟା କରିବା, କାରଣ କଂସର ତ ଗୋଟିଏ ମନ୍ତ୍ର ନା କେମିତି ହତ୍ୟା କରିବା, ବହୁତ କଥା ରହିଛି କିନ୍ତୁ କମ୍ ସମୟ ଆମେ ରହିଛି ଆମେ କହିପାରୁନୁ। ସନ୍ଦେଶା ଯେଉଁ ବହୁ ପ୍ରକାର ସନ୍ଦେଶ ରହିଛି ଏଇଭଳି ଭାବରେ ସୂଚନା ମଧ୍ୟ ତ୍ୟାଗ କରିଦେଲେ। କ'ଣ ସୂଚନା ତ୍ୟାଗ କରିଦେଲେ ନା ମୁଁ ଏଇଭଳି ଭାବରେ ଯଦି ଗଢ଼ିବି ତାହେଲେ କଂସ ହୁଏତ ମୋର ସ୍ତ୍ରୀ ପିଲା ଛୁଆଙ୍କୁ ହତ୍ୟା କରିଦେବେ, ଏ ସୂଚନା ରହିଛି, କିନ୍ତୁ ସବୁ ସେ ତ୍ୟାଗ କରିଦେଇଛନ୍ତି। ଦେହ ଭୂତାମ ଜ୍ଞାନ ଅର୍ଥ ହିତ ଦମ୍ଭ ଭିୟମ ସୂଚନ ସନ୍ଦେଶା ଯେଉଁ ହରେ ଲିଙ୍ଗ ଦର୍ଶନ ଶ୍ରବଣା ଦେବି, ଏ ସନ୍ଦେଶ ବିଷୟରେ ଆମକୁ କହିବା ପାଇଁ ଚାହୁଁଛି। ବହୁତ ପ୍ରକାର ସନ୍ଦେଶ ରହିଛି, କଂସ ଯେଉଁ ସନ୍ଦେଶ ଦେଇଥିଲା ଅକ୍ରୂରଙ୍କୁ ଦେଇଥିଲା ଏଇ ସନ୍ଦେଶକୁ ଅକ୍ରୂର ପାଳନ କରିଛନ୍ତି ଏବଂ ଏଇ ସନ୍ଦେଶ ଦ୍ୱାରା ସେ ଭଗବାନ ପ୍ରାପ୍ତ ହେଲେ। କିନ୍ତୁ ସେଇଭଳି ଭାବରେ ଭଗବାନଙ୍କର ଏବଂ ଭଗବାନ ଭକ୍ତଙ୍କର ବହୁତ ସନ୍ଦେଶ ରହିଛି ଆମ ପାଇଁ। ଭଗବତ ଗୀତାରେ ଭଗବାନ ସନ୍ଦେଶ ଦେଉଛନ୍ତି ଆମ ପାଇଁ ଦେଇଛନ୍ତି, ଏଇ ସନ୍ଦେଶ ଭଗବତ ଗୀତା ମନ୍ଦିରରେ ଭଗବାନ କହିବେ। ସବୁ ସନ୍ଦେଶ ଦେଇସାରି ଅର୍ଜୁନ କହିବେ ଯେ ମଚିତ ସର୍ବଦୁର୍ଗାଣି ମତ ପ୍ରସାଦା କରିସୁଛି ଅଥଚେତ ମହଙ୍କାର ନ ଶୋଷୁଛି ବିନଚୁଛି, ମୁଁ ଯେଉଁ ସନ୍ଦେଶ ଦେଇଛି ମୁଁ ଯେଉଁ ଜ୍ଞାନ ଦେଲି ଏ ଜ୍ଞାନଟାକୁ ତୁମେ ଯଦି ଚିନ୍ତା କରିବ ବା ଜ୍ଞାନ ଅନୁସାରେ ତୁମେ କାର୍ଯ୍ୟ କରିବ ତାହେଲେ ତୁମେ ସମସ୍ତ ବିପଦ ପାର ହୋଇଯିବ, କିନ୍ତୁ ଏଇ ମିଥ୍ୟା ଅହଙ୍କାର ବଶତଃ ଅଥଚେତ ମହଙ୍କାର ନ ଶୋଷୁଛି ମୋ କଥାକୁ ଶୁଣିବ ନାହିଁ, ମୋର ଏଇ ଯେଉଁ ସନ୍ଦେଶ ଦେଉଛି ଏଇଟାକୁ ଶୁଣିବ ନାହିଁ ତାହେଲେ ତୁମେ ବିନାଶ ହୋଇଯିବ। ଶାସ୍ତ୍ରରୁ ବାଣୀ ସବୁ ଦିଆଯାଇଛି ଆମର ସନ୍ଦେଶ ଆମ ପାଇଁ ରହିଛି, ଏ ସନ୍ଦେଶ ଆମର ଆମ ପାଇଁ ସନ୍ଦେଶ, ଏହି ଅନୁସାରେ ଆମେ ଯଦି କାର୍ଯ୍ୟ କରିବା ତାହେଲେ ଆମ ଜୀବନରେ ସେ
ସିଝିଲାଭଳି ପରିଚିତ କରିବା। ତେଣୁ ସାଧାରଣତଃ ଆମେ ଦେଖିବା ନ୍ୟୁଜ୍ ପେପର ହଉ ବା ଇଣ୍ଟର ଇତ୍ୟାଦିରେ ରେଡ଼ିଓ ଟିଭି ଇତ୍ୟାଦି ସବୁ ଇଣ୍ଟରଭ୍ୟୁ ସବୁ ହେଉଛି, ତ ପଚାରନ୍ତି ଆପଣ କ'ଣ ସନ୍ଦେଶ ଅଛି ଆପଣଙ୍କର ପ୍ରିୟ ବ୍ୟକ୍ତିମାନଙ୍କ ପାଇଁ କ'ଣ ସନ୍ଦେଶ ଅଛି। କିନ୍ତୁ ସେ ଯେଉଁ ସନ୍ଦେଶ ଦିଅନ୍ତି ସେ ସନ୍ଦେଶ କ'ଣ ଦିଅନ୍ତି, ହିରଣ୍ୟକଶିପୁ ପ୍ରହଲ୍ଲାଦ ମହାରାଜ କହୁଛନ୍ତି ଯେ ହଁ ହିରଣ୍ୟକଶିପୁ ହିରଣ୍ୟକଶିପୁ ପଚାରୁଛନ୍ତି ତମର କ'ଣ ସନ୍ଦେଶ ଅଛି, ପ୍ରହଲ୍ଲାଦ କହୁଛନ୍ତି କ'ଣ ସନ୍ଦେଶ ଅଛି ତମର ତମର ପ୍ରିୟ ବ୍ୟକ୍ତିମାନଙ୍କ ପାଇଁ। ତେଣୁ ପ୍ରହଲ୍ଲାଦ କହୁଛନ୍ତି ଯେ ନତେ ବିଧୁ ସ୍ୱାର୍ଥ ରତି ବିଷ୍ଣୁ ଦୁରାଶ୍ରୟା ଯେ ବହିରର୍ଥ ମାୟଣ ଅନ୍ଧାର ଥାନ୍ତି ପୁନିୟମାନ ଦେବୀ ସ୍ୱତନ୍ତ୍ରିଆ ମଧୁଦାନ ବନ୍ଧା। ଯେଉଁ ବହୁତ ବ୍ୟକ୍ତି ସନ୍ଦେଶ ପ୍ରଦାନ କରୁଛନ୍ତି ମୋର ଏଇ ସନ୍ଦେଶ ମୁଁ ଦେଉଛି, ଜନ କ'ଣ ଲୋକ ଲୋକମାନଙ୍କୁ ମୁଁ ଦେଉଛି ବା ମୋର ପ୍ରିୟ ବ୍ୟକ୍ତିମାନଙ୍କୁ ଦେଉଛି ସନ୍ଦେଶ ଦେଉଛି, କିନ୍ତୁ ସେ ସନ୍ଦେଶଟା କ'ଣ? ଯେଉଁମାନେ ଜାଣନ୍ତି ନାହିଁ ପ୍ରକୃତ ଆମର କେଉଁଥିରେ ସ୍ୱାର୍ଥ, ନତେ ବିଧୁ ସ୍ୱାର୍ଥ ରତି ବିଷ୍ଣୁ, ଭଗବାନଙ୍କର ବିଷୟରେ ସନ୍ଦେଶ ପ୍ରଦାନ କରିବା ପରିବର୍ତ୍ତେ ଭୌତିକ ସନ୍ଦେଶ ଯେଉଁମାନେ ପ୍ରଦାନ କରନ୍ତି ସେମାନେ ପ୍ରକୃତରେ ଆମର ସ୍ୱାର୍ଥ କେଉଁଥିରେ ସେମାନେ ଜାଣନ୍ତି ନାହିଁ। ବହୁତ ବୈଜ୍ଞାନିକମାନେ ସନ୍ଦେଶ ଦେଉଛନ୍ତି, ବହୁତ ମନସ୍ତାତ୍ତ୍ୱିକ ବ୍ୟକ୍ତିମାନେ ବହୁତ ସନ୍ଦେଶ ଦେଉଛନ୍ତି, ବହୁତ ଯେଉଁମାନେ ରାଜନେତା ରହିଛନ୍ତି ଲୋକନେତା ରହିଛନ୍ତି ସେମାନେ ମଧ୍ୟ ବହୁତ ସନ୍ଦେଶ ଦେଉଛନ୍ତି, କିନ୍ତୁ ପ୍ରକୃତଟା ଆମର କେଉଁଥିରେ ସ୍ୱାର୍ଥ ସେମାନେ ଜାଣନ୍ତି ନାହିଁ। ନଦେ ବିଧୁ ସ୍ୱାର୍ଥ ରତି ବିଷ୍ଣୁ, ଭଗବାନ ପାଦପଦ୍ମରେ ଆମର ସ୍ୱାର୍ଥ ରହିଛି ସେଇଟା ସେମାନେ ଜାଣନ୍ତି ନାହିଁ। କାହିଁକି ନା ଦୁରାଶ୍ରୟା ଯେ ବହିରର୍ଥ ମାନେ ଭୌତିକ ଜଗତରେ ସେମାନେ ଖୋଜି କରୁଛନ୍ତି ତାଙ୍କ ସ୍ୱାର୍ଥ, ଯେମିତି ଗୋଟେ ଅନ୍ଧ ଆଉ ଗୋଟେ ଅନ୍ଧକୁ ବାଟ ପକେଇଲେ କ'ଣ ହବ, ଅନ୍ଧାର ଥାନ୍ତି ଉପନିୟମାନ ଦେବୀ ସ୍ୱତନ୍ତ୍ର ଉଦାହରଣ କଥା। ସେହିଭଳି ଭାବରେ ସମସ୍ତେ ଉରୁଦା ଈଶତନ୍ତ୍ରିଆ ଭଗବାନଙ୍କର ଯେଉଁ ବନ୍ଧନ ରହିଛି ସତ୍ୱ ରଜ ସମ ଇତି ଗୁଣା ପ୍ରକୃତି ସମବା ନିବଧନ୍ତି ମହାବାହ ଦେହି ଦେହି ମଙ୍ଗ, ସତ୍ୱ ରଜ ସମ ତିନି ଗୁଣର ବନ୍ଧନରେ ସେମାନେ ବନ୍ଧା ହେଇକି ରହିଛନ୍ତି। ତେଣୁ ସେମାନେ ଯେଉଁ ସନ୍ଦେଶ ଦେବେ ସେ ସନ୍ଦେଶ ତାଙ୍କର ବି ଉପକାର କରିବ ନାହିଁ, ସେ ସନ୍ଦେଶ ଯେଉଁମାନେ ଶୁଣିବେ ତାଙ୍କର ମଧ୍ୟ ଉପକାର କରିବ ନାହିଁ। କିନ୍ତୁ ଭଗବାନ ଯେଉଁ ସନ୍ଦେଶ ପ୍ରଦାନ କରୁଛନ୍ତି ଆମର ଭାଗବତରେ ବହୁତ ମହାଭାଗବତ ସବୁ ରହିଛନ୍ତି, 108 ଅଧିକ ସ୍ତୁତି ସବୁ ରହିଛି, ସେସବୁ ଭଗବାନଙ୍କର ଏସବୁ ଭଗବାନ ପାଇଁ ଆମର ସନ୍ଦେଶ, ଭଗବାନ ପାଇଁ ପ୍ରାର୍ଥନା କରୁଛେ ଏବଂ ଭଗବାନ ମଧ୍ୟ ଆମ ପାଇଁ ସନ୍ଦେଶ ପ୍ରଦାନ କରୁଛନ୍ତି କେମିତି ଆମର ଉପକାର ହବ। ଭଗବତ ସମୟରେ ଭଗବାନ କହୁଛନ୍ତି ଭୂୟ ମହାବାହ ଶୁଣୁମି ପରମ ଗଜ ଯେତେ ପ୍ରିୟମାଣାୟ ବକ୍ଷାମି ତେ ହିତ କାମୟା। ଭଗବତ ନବମଧ୍ୟାୟରେ ଭଗବାନ ସବୁଠାରୁ ବୃହତ୍ତମ ଜ୍ଞାନ ପ୍ରଦାନ କଲା ପରେ ଦଶମଧ୍ୟାୟରେ କହୁଛନ୍ତି ମୁଁ ଆଉ ଥରେ ତୁମକୁ ବୃହତ୍ତମ ଜ୍ଞାନ ଦେଉଛି, କାହିଁକି ନା ତୁମେ ମୋର ଅତ୍ୟନ୍ତ ପ୍ରିୟ, ଯେତେ ପ୍ରିୟମାଣାୟା ଯେହେତୁ ତୁମେ ମୋର ଅତ୍ୟନ୍ତ ପ୍ରିୟ ବକ୍ଷାମି ତେ ହିତ କାମୟା, ତୁମର ହିତ ପାଇଁ ମୁଁ କହୁଛି। ତେଣୁ ପ୍ରକୃତ ହିତ କେଉଁଟା ଲୋକମାନେ ଜାଣନ୍ତି ନାହିଁ, ମତେ ବି ତୁ ସ୍ୱାର୍ଥ ରତି ବିଷ୍ଣୁ, ପ୍ରକୃତ ହିତ ପ୍ରକୃତ ସ୍ୱାର୍ଥ ଆମର ହେଉଛି କ'ଣ ନା ଭଗବାନଙ୍କ ସେବାରେ ନିଯୁକ୍ତ ରହିବା। ତେଣୁ ଏ ଶ୍ଳୋକରେ ବହୁତ ପ୍ରକାର ତାତ୍ପର୍ଯ୍ୟ ରହିଛି, ବହୁତ କଥା ରହିଛି, କିନ୍ତୁ ଆମେ ସମୟ ଭାବରେ ଆମ ପାଖରେ ବିଶ୍ରାମ ଦେବା, କାହାର କିଛି ଯଦି ପ୍ରଶ୍ନ ଅଛି ପଚାରିପାରନ୍ତି, କାହା ମଧ୍ୟ ଯଦି ତ୍ରୁଟି ଅଛି କରେକ୍ସନ୍ କରିପାରନ୍ତି। ଭୟଙ୍କର ଅକୃଣଙ୍କର ଭୟ ନଥିଲା, ହଁ ଭୟ ଥିଲା, ମାନେ ଭୟ କ'ଣ କି ଭଗବାନ କେମିତି ପ୍ରୋଟେକ୍ସନ୍ ଦେବେ, ଭଗବାନଙ୍କୁ କେମିତି ଆମେ ରକ୍ଷା କରିବା, ଏଇ ଏଇ ଭୟଟା ଥିଲା, କିନ୍ତୁ ନିଜ ପାଇଁ ଭୟ ନଥିଲା। ଏଇ ସତୀଶ୍ରୁକ କୁହାଯାଉଛି ଯେ ସେ ଭୟକୁ ତ୍ୟାଗ କରିଦେଇଥିଲେ, ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ ସେମାନଙ୍କର ଭୟ ରହିବ ନାହିଁ, ନିଜ ପାଇଁ ଭୟ ରହିବ ନାହିଁ। ଯେମିତି ନନ୍ଦ ମହାରାଜ, ନନ୍ଦ ମହାରାଜ ଯଶୋଦା ସେମାନେ କୃଷ୍ଣ ପାଇଁ ଭୟ କରୁଛନ୍ତି, ଭଗବାନଙ୍କର କ'ଣ ଅସୁବିଧା ହେଇଯିବ, ତାଙ୍କର ଗର୍ଗମୁନି ମଧ୍ୟ କହିଛନ୍ତି ଯେ ତୁମେ ତାଙ୍କୁ ଠିକ୍ ଭାବରେ ପାଳନ କରିବ, ତାଙ୍କର ସେ ତାଙ୍କୁ ରକ୍ଷା କରିବେ କିନ୍ତୁ ତୁମେ ତାଙ୍କୁ ଠିକ୍ ଭାବରେ ପାଳନ କରିବ, ସେଥିପାଇଁ ତାଙ୍କର ଭୟ ଭଗବାନ କେମିତି ଆମେ ସୁରକ୍ଷା ଦେବା, ଭଗବାନଙ୍କର ଯେଉଁ ସମ୍ପତ୍ତି ରହିଛି କେମିତି ସୁରକ୍ଷା ଦେବା, ଇଏ କଂସ ଯେଉଁ ଭୟ ଆମର ଦେବକୀ ଭାଗବତ ଦଶମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି ଦେବକିଆ ଦ୍ୱିତୀୟ ଅଧ୍ୟାୟରେ, ଦେବକିଆ ଜଟରେ ଗର୍ଭ ସୁଖାକ୍ଷମ ଧାମ ମାମକମ ତତ୍ ସନ୍ନିକୃଷ୍ଟ ରୋହିଣିଆ ଉଦରେ ସନ୍ନିବେଶ। ଏ ଶ୍ଳୋକର ଭାଷାରେ ଆପଣ ଦେଖି ପ୍ରଭୁପାଦ ଭାଗବତ କହିଛନ୍ତି ବାବାଠାରେ ଦେବକୀ ସବୁବେଳେ ଭୟ କରୁଥିଲା, ତାର ଛଅଟ ପୁତ୍ର ମୃତ୍ୟୁବରଣ କଂସ ହତ୍ୟା କରିଥିଲେ, କଂସକୁ ସବୁବେଳେ ଭୟ କରୁଥିଲା ଦେବକୀ। ଆର ଅର୍ଥ ହେଉଛି କ'ଣ ନା, ଆମେ ସବୁବେଳେ ଏଇ ଭୌତିକ ଯେଉଁ ଆସକ୍ତି ରହିଛି ଏଇଟାକୁ ଆମେ ସବୁବେଳେ ଭୟ କରିବା, ଏଇଟା କରିବା ଦ୍ୱାରା କ'ଣ ହେବ ନା ଯେଉଁ ଛଅଟି ପୁତ୍ର ବିନାଶ ହେଲେ ଦେବକୀଙ୍କର, ସେ ଛଅଟି ଆମର ମଧ୍ୟ ଛଅଟି ପୁତ୍ର ବିନାଶ ହେବେ, ସେ କିଏ କାମ କ୍ରୋଧ ଲୋଭ ମୋହ ମଦ ମାଛ, ତେଣୁ ଏ ଛଅଟି ଯେତେବେଳେ ଚାଲିଥିବେ ସେତେବେଳେ ଭଗବାନ ଆବିର୍ଭାବ ହେବେ। କଂସ କହିଛନ୍ତି ନା ସତୀ ସେଥିରେ ବର୍ଣ୍ଣନା କରାଯାଇ, ହଁ କୃଷ୍ଣ ସବୁ ଅକ୍ରୁର ସବୁ କଥା କହିଲେ ମଥୁରାବାସୀ କ'ଣ ଜାଣିଛ ନା, ଭଗବାନ ଯଦି ବସୁଦେବ ଦେବକୀ ବିବାହ ହେଇଥିଲେ ଆକାଶବାଣୀ ହେଇଥିଲା ନା ତାଙ୍କର ଅଷ୍ଟମ ଗର୍ଭ ହତ୍ୟା କରିବ, ସେଇଟା ସବୁ ସମସ୍ତେ ଜାଣିଥିଲେ ଅକ୍ର ନାରଦୀ କହିଛି କୃଷ୍ଣ। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ କୋଟି ବୈଷ୍ଣବ ଦେବୀ ସାଇ ଗୋଚମାନନ୍ଦେ।
ବୁଝିପାରିଲେ ଛଅଟା ମାରିବ ଯେଉଁ ଦ୍ରୌପଦୀ କ'ଣ ଭାବରେ ମାରିବ,
ହଁ।